दशम स्कंध 48 अध्याय श्लोक 32। स्वभवान् सुदान्वयिनः स्वभवान् सुदान्वयिनः श्रेयान् श्रेयश्चिकीर्षया श्रेयान् श्रेयश्चिकीर्षया जिज्ञासार्थं पाण्डवानां गच्छस्व त्वं गजाहवयम् स्वभवान् सुदान्वयिनः श्रेयान् श्रेयश्चिकीर्षया जिज्ञासार्थं पाण्डवानां गच्छस्व त्वं गजाहवयम् स्वभवान् सुदान्वयिनः श्रेयान् श्रेयश्चिकीर्षया जिज्ञासार्थं पाण्डवानां गच्छस्व त्वं गजाहवयम् स्वभवान् सुदान्वयिनः श्रेयान् श्रेयश्चिकीर्षया जिज्ञासार्थं पाण्डवानां गच्छस्व त्वं गजाहवयम् स्वभवान् सुदान्वयिनः श्रेयान् श्रेयश्चिकीर्षया जिज्ञासार्थं पाण्डवानां गच्छस्व त्वं गजाहवयम् হরে কৃষ্ণ প্রত্যেকজন অতবৃন্দ আমরা এই ভাগবত ক্লাস স্বাগত জনাওছু। আজ আমি মথুরার ভগবান কথা শুনছে, যে ভগবান অন্বেষণ করছেন সমস্তে মুনি ঋষি মানে, অনেক জন্ম বিতি যাচ্ছি জাঁপার না সেই ভগবান কথা আমি শ্রবণ করছি, বড় ভাগ্য আমার। ভগবান কে জাঁপার না কিন্তু আমি এটি ভগবান কথা কৌশল কথা শুভুছি আমি উদ্ধব ইয়ে অকৃণকু কৌশল ভগবান ভগবান দেখুন লীলা এভাবে ভাবে ভগবান কিভাবে ভাবে সব কার্যকলাপ ভগবান সে হচ্ছেন ভগবান, তাঁর সহ কে সমান নুহতি কি তাঁর সহ কে অধিক কথা কম কহবা। অকৃর তাঁকু কেতে স্তুতি করছেন আ পূর্ব শুনলে 11টি স্তুতি কলে ভগবান আর পূর্বর মধ্যে 40 অধ্যায়ে ভগবান বহু স্তুতি করে ভগবান তাঁর নিজের ভগবত প্রকাশ করে অকৃণ পাখে, কিন্তু তথাপি সে যেত কৌশল অকৃণ তুমি যাও উদ্ধবকে যেত কহিলেন 46 অধ্যায়ে বর্ণনা করা যাই উদ্ধব কিছু স্তুতি করে নিলে দশম স্কন্ধ 46 অধ্যায়ে বর্ণনা করা যাই গচ্ছ উদ্ধব ব্রজং সৌম্যম, হ্যাঁ উদ্ধব তুমি যাও ব্রজকে যাও এইভাবে ভাবে কে, কিন্তু অকৃণকে কত প্রকার স্তুতি করছেন সে মধ্যে তিনোটি স্তুতি করে তাঁকু এইভাবে ভাবে স্তুতি করে সভবা ভগবান চাইলে এই ডাইরেক্ট কইপার থাকে, কিন্তু ই ভগবান কত ইয়ে যে রয়েছে ভগবান ইয়ে হচ্ছে দীনতা, ভগবান মধ্যে দীন ভাই ব্যবহার করছেন তাঁকর দাস মানুষ সে কত দৌঁচ সম্মান দৌঁচান ভগবান, হ্যাঁ আমি টিকি আমার টিকি ইয়ে হয়ে গেল মানে কিছু শক্তি বা বড় টিকি হয়ে গেল মানে আমার অধীনে যেমন আছে তা গোইঠে মারছে, ই সাধারণ ভাবে আমি কাহু আক্ষেপ করু না সাধারণ ভাবে এইটা রয়েছে কোণ সাম দান দণ্ড ভেদ এ নীতি রয়েছে সব নীতি রয়েছে সেই অনুসারে সমস্ত কার্য করবে সেই নীতি অনুসারে কার্য করবে নীতি বাক্য এইটা দণ্ড প্রদান করবে এইসব রয়েছে, ভগবান স্তুতি করা কম দরকার তাঁর ভক্ত এ ভগবান দেখছেন তাঁর ভক্ত প্রতি কত সুহৃদতা তাঁর কত আপনার সে ভক্ত মানুষ স্তুতি করছে খালি কথার কে না যে মদ ভক্ত পূজা অভ্যাধিকা ମୋର ଭକ୍ତର ପୂଜା ମୋଠାରୁ ଅଧିକ ଖାଲି କଥାରେ କହିନାହାନ୍ତି, କାର୍ଯ୍ୟରେ କରି ଦେଖାଉଛନ୍ତି ଭଗବାନ। ସିଧାସଳଖ ଭଗବାନ କହିଥାନ୍ତି ଅଧ ଅକ୍ରୁର ବା ଯାହା ତୁମ ଚାଚା ବା ଯାହା କହୁଛନ୍ତି ତୁମେ ଟିକେ ଯିବ କି ଏତେ କହିପାରିଥାନ୍ତେ, କିନ୍ତୁ ସେ କଥା ନ କହିକରି ତାଙ୍କୁ ବହୁତ ସ୍ତୁତି କଲେ। ଦେଖନ୍ତୁ ଭକ୍ତମାନଙ୍କର କିଭଳି ଭାବରେ ଭଗବାନ ପ୍ରତି କେତେ ପ୍ରେମ ନ ବଢ଼ିବ କିଭଳି ଭାବରେ, ଭକ୍ତ ଭଗବାନଙ୍କର ପ୍ରେମର ଆଦାନ ପ୍ରଦାନ ହୁଏ। ଦଦାତି ପ୍ରତି ଗୁଣାନ୍ତି ଗୁହ୍ୟମ ଆଖାତି ପୃଚ୍ଛତି ଭୁଙ୍କ୍ତି ଭୋଜତି ସେ ସର୍ବଦା ପ୍ରୀତି ଲକ୍ଷଣ। ଏ ପ୍ରୀତିର ଲକ୍ଷଣ, ପ୍ରୀତି ଏକତରଫା ନୁହଁ ଦୁଇ ତରଫା। ଜଣେ ଜଣକୁ ଭଲ ପାଉଥିବ ମାନେ ସେ ତାକୁ ଭଲ ପାଇବ, ପ୍ରତି ଭଲ ପାଇବ ନୁହଁ। ଖାଲି ଜଣେ ଖାଲି ଭଗବାନ ଭଲ ପାଉଥିବ, ଭଗବାନ ଚୁପଚାପ ରହିଛି ସାରିଲେ ଇରାକା ନୋ ରେସିପ୍ରୋକେସନ୍ ଇରାକା ଇରାକା ସହିତ କ'ଣ ଆଲୋଚନା କରିବ, କ'ଣ କଥା କହିବ, କ'ଣ ଦେବ, ତାଙ୍କଠୁ କ'ଣ ଗ୍ରହଣ କରିବ, ସେ ଜ୍ୟୋତି ଜ୍ୟୋତି କ'ଣ କହିବେ। ତେଣୁ ଭଗବାନ ଆମେ ଯେଉଁଭଳି ଭାବରେ ଭଗବାନ ଯେ ଯଥା ମାନଙ୍କ ପଦ୍ୟନ୍ତି ତାଙ୍କୁ ସଥାବି ତାଙ୍କୁ ସଦୈବ ଭଜାମି ହଁ, ଯିଏ ଯେଉଁଭଳି ଭାବରେ ଭଗବାନଙ୍କ ଶରଣରେ ଯିବେ ଭଗବାନ ତାକୁ ସେହିଭଳି ଭାବରେ ପୁରସ୍କୃତ କରିଥିବେ କରିବେ। ବରଂ ଆମେ ଆମର କିଛି ତ୍ରୁଟି ରହିଛି, ଦୋଷ ତ୍ରୁଟି ରହିଛି, ଭଗବାନ ସେସବୁ ଦେଖିବେ ନାହିଁ। ଆମର ସାମାନ୍ୟ କିଛି ସେବା କଲେ ଭଗବାନ ସେଇଟାକୁ ବହୁତ ପ୍ରଶଂସା କରନ୍ତି, ବହୁତ ମାନ କରନ୍ତି, ବହୁମାନ କରନ୍ତି। ଭଗବତର ଭଗବାନ କହିଲେ ସ୍ୱଳ୍ପମପିଅସ୍ୟ ଧର୍ମସ୍ୟ ତ୍ରାୟତେ ମହତୋ ଭୟାତ୍, ଅତି ଅଳ୍ପ ଜଣେ ଯଦି ଭଗବାନ କିଛି ସେବା କରିଛି ଭଗବାନ ନିଜକୁ ବିକ୍ରି କରିଦିଅନ୍ତି ତାଙ୍କ ପାଖରେ। ହେ ଗୋବିନ୍ଦ ଏତିକି ଯେଉଁ ଦ୍ରୌପଦୀ ଡାକିଲେ କୁରୁସଭାରେ ସେହି ସମୟରେ ଭଗବାନ ନିଜକୁ ବିକ୍ରି କରିଦେଲେ, ମୁଁ ତାଙ୍କ ଋଣୀ ହୋଇଗଲି। ଏଇଭଳି ଭାବରେ ଭଗବାନଙ୍କର ଭାବନା ଏଇଭଳି ଭାବରେ କି ହେଇପାରିବ ସମାନ ଭଗବାନ ଭଳି। ତେଣୁ ଭଗବାନ ଅକ୍ରୁରଙ୍କୁ ସିଧାସଳଖ ନ କହିକି ତାକୁ ବହୁତ ପ୍ରକାର ସ୍ତୁତି କଲେ। ବର୍ତ୍ତମାନ କୁହନ୍ତୁ ସ ଭଗବାନ ସୁଦାନ ଭାଇ ନ ଆମର ଆମ ମାଆଙ୍କର ଭଗବାନଙ୍କର ଆମ ମାଆଙ୍କର କହିଲେ ଭଗବାନଙ୍କର ଭଗବାନ ସ ଭଗବାନ ସୁଦାନ ଭାଇ ନିଶ୍ଚିନ୍ତ ଭାବରେ ତମ ଆମର ବହୁତ ସୁହୃଦ ମାଆଙ୍କର। ଏଠି ଯେଉଁ ତିନି ଜଣ ରହିଛନ୍ତି ଭଗବାନ କୃଷ୍ଣ ରହିଛନ୍ତି, ବଳରାମ ରହିଛନ୍ତି ଏବଂ ଉଦ୍ଧବ ରହିଛନ୍ତି, ତେଣୁ ଆମମାନଙ୍କର ଆପଣ ବହୁତ ସୁହୃଦ, ଅତ୍ୟନ୍ତ ଆପଣାର ଅତ୍ୟନ୍ତ ନିଜର ସୁହୃଦ ହୃଦୟ ହୃଦୟ ଦେଇକି ଜଣେ ଭଲ ପାଉଛି। ଖାଲି ମୁଖରେ ଭଲ ପାଇବା ଖାଲି ଲିପ୍ ଲିପ୍ ସର୍ଭିସ୍ ତାକୁ କୁହାଯାଏ, ମୁଖରେ ଖାଲିକା ମୁଁ ତ ଭଲ ପାଉଛି। ଭୌତିକ ଜଗତରେ ଭଲ ପାଇବାଟା କ'ଣ, ଚୈତନ୍ୟ ଚରିତ୍ରାମୃତ ବର୍ଣ୍ଣନା କରାଯାଇଛି, ଇଏ ହେଉଛି କେବଳ କାମ, ନାଁକୁ କୁହାଯାଉଛି ପ୍ରେମ। ମୁଁ ତ ଆଇ ଲଭ୍ ୟୁ, ମୁଁ ତୁମକୁ ଭଲ ପାଉଛି, କିନ୍ତୁ ଭଲ ପାଇବାଟା ହେଉଛି ସେଇଟା କାମ, ସେଇଟା ପ୍ରକୃତ ଭଲ ପାଇବା ନୁହଁ। ଭଲ ପାଇବା ହେଉଛି କ'ଣ ବର୍ଣ୍ଣନା କରାଯାଇଛି ଭାଗବତମରେ ଏଇ ଚୈତନ୍ୟ ଚରିତ୍ରାମୃତରେ, କୃଷ୍ଣେନ୍ଦ୍ରିୟ ପ୍ରୀତି ବାଞ୍ଛା ତାରେ ବୋଲି ପ୍ରେମ। ଭଗବାନଙ୍କୁ ଯେଉଁ ପ୍ରୀତି କରାଯାଏ ସେଇଟାକୁ କୁହାଯାଏ ପ୍ରେମ, କିନ୍ତୁ ନିଜେ ଇନ୍ଦ୍ରିୟ ପ୍ରୀତି ବାଞ୍ଛା ତାରେ ବୋଲି କାମ। ନିଜ ଇନ୍ଦ୍ରିୟ ପାଇଁ ସବୁ ଲୋକମାନେ ଭୌତିକ ଜଗତରେ ଯେତେ ସବୁ ସଙ୍ଗୀତ ଚାଲିଛି, ଯେତେ ଫିଲ୍ମ ହେଉଛି, କେତେ କ'ଣ ଆୱାର୍ଡ଼ ଦିଆଯାଉଛି, କେତେ କ'ଣ ହେଉଛି, ଆଇ ଲଭ୍ ୟୁ ଏସବୁ କରିକିରି ଏସବୁ କରିକିରି, କିନ୍ତୁ ପ୍ରକୃତରେ ଇଏ ପ୍ରେମ ନୁହଁ, ଏଇଟା ହେଉଛି କାମ। କାମଟାକୁ ପ୍ରେମ ନାଁ ଆଖ୍ୟା ଦିଆଯାଇଛି, କିନ୍ତୁ ପ୍ରକୃତ ପ୍ରେମ ହେଉଛି ଏଇଟା। ଯେତେବେଳେ ଭଗବାନ ଗୋପୀମାନେ ପଚାରିଲେ, ଗୋପୀମାନଙ୍କ ପାଖରେ ଯେତେବେଳେ ଭଗବାନ ଅନ୍ତର୍ଧାନ ହୋଇଯାଇଥିଲେ, ଭଗବାନ ତାଙ୍କୁ ଗୋପୀମାନେ ପଚାରିଲେ କେତେ ଜଣ ବ୍ୟକ୍ତି ଅଛନ୍ତି ଯେଉଁମାନେ ଯିଏ ତାଙ୍କୁ ଭଲ ପାଆନ୍ତି ସେ ତାଙ୍କୁ ଭଲ ପାଆନ୍ତି, ଆଉ କେତେ ଜଣ ଅଛନ୍ତି ଯିଏ ତାଙ୍କୁ ଭଲ ପାଇଲେ ମଧ୍ୟ ତାଙ୍କୁ ଭଲ ପାଆନ୍ତି ନାହିଁ, ଆଉ କେତେ ଜଣ ଅଛନ୍ତି ଯେଉଁମାନେ ତାଙ୍କୁ ଭଲ ଯିଏ ତାଙ୍କୁ ସେ ଭଲ ପାଆନ୍ତୁ କି ନ ଭଲ ପାଆନ୍ତୁ ସେ କାହାକୁ ଭଲ ପାଆନ୍ତି ନାହିଁ। ଏ ତିନି ପ୍ରକାର କ୍ୟାଟେଗୋରିର ମନୁଷ୍ୟ ଜୀବ ଅଛନ୍ତି, ଆପଣ କେଉଁ କ୍ୟାଟେଗୋରିର? ଏଇ ପ୍ରଶ୍ନର ଉତ୍ତରରେ ଭଗବାନ କହିଥିଲେ ଦ୍ୱିତୀୟ ଦଶମ ସ୍କନ୍ଧ ବତିଶ ଅଧ୍ୟାୟରେ ଯେତେବେଳେ ଭଗବାନ ଆବିର୍ଭାବ ହୋଇଗଲେ ଏଇ ସବୁ ପ୍ରଶ୍ନ ଉତ୍ତର ସବୁ ଚାଲିବ। ଭଗବାନ କହିଲେ ଯିଏ ଜଣକୁ ଭଲ ପାଉଛି ତାକୁ ଯଦି ଆମେ ଭଲ ପ୍ରତି ଭଲ ପାଇବା ସେଇଟା ହେଉଛି ସ୍ୱାର୍ଥ, ସେଇଟା ପ୍ରକୃତ ଭଲ ପାଇବା ନୁହଁ। ତୁମକୁ ସେ ଭଲ ପାଉଛି ବୋଲି ତୁମେ ତାକୁ ଭଲ ପାଉଛ, ସେ ଭଲ ନ ପାଇବ ତୁମେ ତ ଭୁଲିଯିବ, ଏଇଟା ସ୍ୱାର୍ଥ, ନିଜର ସ୍ୱାର୍ଥ ରହିଛି। ଆଉ ଯିଏ ତୁମକୁ ଭଲ ପାଉନାହିଁ ତାକୁ ଯଦି ଭଲ ପାଉଛ ଏଇଟା ହେଉଛି ଉନ୍ନତ ସ୍ଥିତି। ପିତାମାତାଙ୍କ ଉଦାହରଣ ଦିଆଯାଇଛି, ପିତାମାତା ଛୋଟ ପିଲା କ'ଣ ଜାଣିଛନ୍ତି ସିଏ କିଛି କରିପାରୁନାହାନ୍ତି ସିଏ, କିନ୍ତୁ ପିତାମାତା ତାଙ୍କୁ ଭଲ ପାଉଛନ୍ତି ଏଇଟାକୁ ଉଦାହରଣ ଦେଇଛନ୍ତି ଭଗବାନ, ଏଇଟା ଭଲ ପାଇବା। କିନ୍ତୁ ଯେଉଁମାନେ ଭଲ ପାଇଲେ ମଧ୍ୟ ଭଲ ପାଉନାହାନ୍ତି, ଆଉ ଯେ ଭଲ ନ ପାଇବ ତାକୁ କ'ଣ ଭଲ ପାଇବ? ସେମାନେ ସେମାନେ ପୁଣି ତିନି ଚାରିଟା କାଟେଗୋରିରେ ଅଛନ୍ତି। କିନ୍ତୁ ଭଗବାନ କହିଲେ ମୁଁ ଏହା ଭିତରେ କୌଣସି ଭିତରେ ଯାଉନାହିଁ, ମୁଁ ଅଲଗା, ମୋତେ ଯିଏ ଭଲ ପାଆନ୍ତି ମୁଁ ତାଙ୍କୁ ତାଙ୍କ ଭଳି ଯେଉଁ ଭଳି ସେ ଯେପରି ଭଲ ପାଆନ୍ତି ମୁଁ ସେଭଳି ଭାବେ ତାଙ୍କୁ ଭଲ ପାଏ ନାହିଁ, ଅଲଗା ପ୍ରକାର ତାଙ୍କର ଭଲ ପାଇବାଟା। ଯେମିତି ଦରିଦ୍ର ବ୍ୟକ୍ତି ତାକୁ ଧନ ଦିଆଯିବ, ସେ ଧନଟାକୁ ପାଇକିରି ଯେତିକି ଆନନ୍ଦ ହେବ, ଆଉ ଯଦି ସେ ଧନଟା ଚାଲିଗଲା ତାର କେତେ ଦୁଃଖ ହେବ, ତାପରେ ପୁଣି ସେ ଯଦି ଧନଟା ମିଳିବ ଯେଉଁ ଆନନ୍ଦ ହେବ, ସେଇଭଳି ଭାବରେ ମୁଁ ଏଇଠି ଲୁଚିକି ରହିଥିଲି, ମୁଁ କୁଆଡ଼େ ଯାଇନଥିଲି, ମୁଁ ଶୁଣୁଥିଲି ତମ ପ୍ରେମର ବିଳାପ, ପ୍ରେମର କିଭଳି ଭାବରେ ତମେ କଥା କହୁଛ। 31 ଅଧ୍ୟାୟରେ ଗୋପୀ ଗୀତ ରହିଛି, 19 ଶ୍ଳୋକରେ ଭଗବାନଙ୍କ ସବୁ ରହିଛି, ଭଗବାନଙ୍କ ବିରହରେ ସବୁ ଗୀତ ଗାନ କରିଛନ୍ତି, ତମ କଥାମୃତ ଇତ୍ୟାଦି। ତେଣୁ ଭଗବାନ ହେଉଛନ୍ତି ଏହିଭଳି ଭାବରେ ତାଙ୍କର ଭକ୍ତଙ୍କର ସେ କେବେ ଭୁଲନ୍ତି ନାହିଁ, ଖାଲି ଭକ୍ତ ନୁହଁ, ଭକ୍ତ ଅଭକ୍ତ ସମସ୍ତ କାହାକୁ ସେ ଭୁଲନ୍ତି ନାହିଁ, ସମସ୍ତେ ଭଗବାନଙ୍କର ନିଜର, ସମସ୍ତେ ଭଗବାନଙ୍କର ଅଂଶ, ମହିମାଂଶ ଜୀବ ଲୋକ ଜୀବଭୂତ ସନାତନ, ଏମିତି ନାହିଁ ଆମେ ଭଗବାନ ଭୁଲି ଯାଇଛେ। ତେଣୁ ଭଗବାନ ସେଥିପାଇଁ ଆମକୁ ତାଙ୍କୁ ମନେ ପକାଇବା ପାଇଁ, ଆମେ ଭଗବାନଙ୍କୁ ସ୍ମରଣ କରିବା ପାଇଁ ଭଗବାନ ସବୁ ଏ ଶାସ୍ତ୍ର ସବୁ ପ୍ରଦାନ କଲେ। କୃଷ୍ଣ ବୋଲି ମାୟା ମୁଗ୍ଧ ଜୀବେ ନାହିଁ, କୃଷ୍ଣ ସ୍ମୃତି ଜ୍ଞାନ ଜୀବେ ପାୟା କହିଲ କୃଷ୍ଣ ବେଦ ପୁରାଣ। ଆମକୁ କୃପା କରି ବେଦ ପୁରାଣ ସବୁ ଦେଇଛନ୍ତି, ଆମେ ଶୁଣିବା ନାହିଁ, ଆଉ କ'ଣ ହେବ ଆମର? ଭଗବାନ ଆମକୁ କୃପା କରୁଛନ୍ତି, ଆମେ ଗ୍ରହଣ କରୁନାହିଁ, ଆଉ କ'ଣ କରାଯିବ? ଭଗବାନ ଆମକୁ ଭୁଲି ନାହାନ୍ତି, ଆମେ ଭଗବାନ ଭୁଲି ଯାଇଛୁ, ଆମେ ବଦ୍ଧ ଯିବ, କିନ୍ତୁ ଭଗବାନଙ୍କର ବଦ୍ଧ ଯିବ କି? ତେଣୁ ଭଗବାନ ପାଣ୍ଡବମାନଙ୍କୁ ସେ କହୁଛନ୍ତି, ଏଠି ଅକୁଳ କହୁଛନ୍ତି, ତମେ ସ ଭଗବାନ ଶ୍ରୁତାଙ୍କ ପାଇଁ ନ, ଆମମାନଙ୍କ ତମେ ହେଉଛି ଶ୍ରୁତ, ତମେ ପ୍ରକୃତରେ ଆମକୁ ଭଲ ପାଉଛ, ଭକ୍ତ ଭଗବାନ ଭଲ ପାଆନ୍ତି, ଭଗବାନ ମୋତେ ଭକ୍ତଙ୍କୁ ଭଲ ପାଆନ୍ତି, ଭଲ ପାଇବାର ମଧ୍ୟ ରହିଛି, ତଫାତ୍ ରହିଛି। ଭଗବାନ ଭକ୍ତଙ୍କୁ ଭଲ ପାଇ ଯେଉଁ ଆନନ୍ଦ ପ୍ରାପ୍ତ ହୁଅନ୍ତି ନାହିଁ, ଭକ୍ତ ଭଗବାନ ଭଲ ପାଇଲେ ତାଠୁ ଅଧିକ ଆନନ୍ଦ ପ୍ରାପ୍ତ ହୁଅନ୍ତି। ଇଏ ହେଉଛି ପ୍ରେମର ବିଷୟ, ପ୍ରେମର ଆଶ୍ରୟ, ଦୁଇଟି ତତ୍ତ୍ୱ ରହିଛି, ବହୁତ ଗୁଡ଼ ତତ୍ତ୍ୱ। ଭଗବାନଙ୍କର ଇଚ୍ଛା ହେଉଛି, ଭଗବାନ ଯିଏକି ସବୁକିଛି ଜାଣନ୍ତି, ତଥାପି ତାଙ୍କର ଯେ ଇଚ୍ଛା ଲୋଭ ହେଉଛି ଭଗବାନଙ୍କର, ଭକ୍ତ ଯେତେ ଭଲ ପାଉଛି କିଭଳି ସେ ଭଲ ପାଇବାଟା? ଶ୍ରୀ ରାଧାୟା ପ୍ରଣୟ ମହିମା କିଦୁସମ୍ବା ନୈବା ସାଧ୍ୟ ହେନାଦୃତ ମଧୁରିମା କିଦୁସମ୍ବା ମଧ୍ୟ ସୌଖ୍ୟମ ଚାଷ୍ୟମ ମଧୁନୁଭବ କିଦୁସମ୍ ବେଦୁରୋଭା ତଦ୍ଭାବାଢ଼୍ୟ ସମଜନୀ ସଚିଦର୍ଭ ସିନ୍ଧୁ ହରିନ୍ଦୁ। ଭଗବାନଙ୍କୁ ପୁଣି ସେଇଟାକୁ ଜାଣିବା ପାଇଁ ପୁଣି ଆସିଲେ ସେ ଚୈତନ୍ୟ ମହାପ୍ରଭୁ ଉପରେ ଆସିଲେ, ଜାଣିପାରିଲେ ନାହିଁ ଭଗବାନ, ଜାଣିପାରିଲେ ନାହିଁ ରାଧାରାଣୀଙ୍କର ଯେଉଁ ରହିଛି ସେ କ'ଣ, ଶ୍ରୀ ରାଧା ଭଗବାନଙ୍କୁ ଯେଉଁ ପ୍ରଣୟ କରୁଛନ୍ତି ବା ଯେଉଁ ଭଲ ପାଉଛନ୍ତି ସେଇଟାର ମହିମା କ'ଣ, ସେ ଭଲ ପାଇବାଟା କିଭଳି ଭଗବାନ ଜାଣିପାରୁନାହାନ୍ତି। ଶ୍ରୀ ରାଧା ପ୍ରଣୟ ମହିମା କିଦୁସମ୍ବା ସ୍ୱାଦ୍ୟ ହେନାଦୃତ ମଧୁରିମା କିଦୁସମ୍ବା ମଧ୍ୟ ଭଲ ପାଇକି ଯେଉଁ ସେ ସ୍ୱାଦ ପାଉଛନ୍ତି, ଯେଉଁ ଆନନ୍ଦ ପ୍ରାପ୍ତ ହେଉଛନ୍ତି, ଟେଷ୍ଟ ଯେଉଁ ପାଉଛନ୍ତି, ଯେମିତି ଆମର ପଟାସିୟମ ସିଆନାଇଡ଼୍ର ଟେଷ୍ଟ ଏପର୍ଯ୍ୟନ୍ତ କେହି ଜାଣିପାରିଲେ ନାହିଁ, ପଟାସିୟମ ସିଆନାଇଡ଼୍ଟା ଟେଷ୍ଟ କଲେ କିଣିଲା ବିଟର ନା ସୁଇଟ ନା ସାୱା ଏପର୍ଯ୍ୟନ୍ତ କେହି ଜାଣିପାରିଲେ ନାହିଁ, ଯିଏ ଟେଷ୍ଟ କରୁଛି ସେ ମୃତ୍ୟୁବରଣ କରୁଛି, କିଏ ଜାଣିପାରୁନାହାନ୍ତି। ଭଗବାନ ମାଧୁର୍ଯ୍ୟ ସେଇଭଳି ଭାବରେ ଆମର ଆଚାର୍ଯ୍ୟ କହିଛନ୍ତି, ଭଗବାନ ମାଧୁର୍ଯ୍ୟ ଏଭଳି ଭାବରେ ଯିଏ ବର୍ଣ୍ଣନା କରିବା ପାଇଁ ଯାଉଛି ସେ ମୋହିତ ହୋଇଯାଉଛି, ସେ କେହି ଭଗବାନଙ୍କ ମାଧୁର୍ଯ୍ୟକୁ ବର୍ଣ୍ଣନା କରିପାରୁନାହାନ୍ତି, ଏତେ ରୂପ ରହିଛି ତାଙ୍କର ଭଗବାନଙ୍କର। ତେଣୁ ଭଗବାନ ମଧ୍ୟ ଜାଣିବା ପାଇଁ ଚାହୁଁଛନ୍ତି ସେ ଯେଉଁ ସ୍ୱାଦଟା କିଭଳି ଭାବରେ, ସ୍ୱାଦ ହେନା ଧୂତ ମଧୁରିମା କିଦୃଶ ବା ମଧ୍ୟ ସୌଖ୍ୟ ଚାଷଙ୍ଗ ମଧୁନୁଭବ କିଦୃଶ ବ୍ୟକ୍ତି ଲୋଭା, ସେ ଯେଉଁ ଟେଷ୍ଟ ଯେଉଁ ପ୍ରାପ୍ତ ହେଉଛନ୍ତି ସେ ଟେଷ୍ଟ ପାଇକି କି ସୁଖ, ଇଏ ହେଉଛି ଆଶ୍ରୟ ଜାତୀୟ ସୁଖ, ସୁଖ ଜାଣିକି ଭଗବାନ ପୁଣି ଆସିଲେ, ସଚିଗର୍ଭକୁ ଆଶ୍ରୟ କରିକି ଆସିଲେ, ଆଜିର ଦିବସରେ ଏହିସବୁ ମହାପ୍ରଭୁ ଯେଉଁ ଆସିଲେ ସେ ନିଜେ ଖାଲି ଆସ୍ୱାଦନ କଲେ, ତା ନୁହଁ ସମସ୍ତଙ୍କୁ ପ୍ରଦାନ କଲେ, ଉତ୍ତମ ଅଧମ କିଛୁ ନା ବାଛିଲ ଯାଚିଏ ଦିଲେକ କୋଲ କହେ ପ୍ରେମାନନ୍ଦ ଏ ମନ ଗୌରାଙ୍ଗ ହୃଦୟ ଧରିବା ବୋଲ, ସେ କୌଣସି ବାଛ ବିଚାର କରିଲେ ନାହିଁ। ଭଗବାନ କୃଷ୍ଣଙ୍କର ବହୁତ ପ୍ରକାର ବାଛ ବିଚାର ଥିଲା। ଭଗବତ ଗୀତାରେ ସବୁ ଜ୍ଞାନ ଦେଲେ, ଭାଗବତର ଜ୍ଞାନ ଦେଲେ, ସବୁ ଦେଇକରି ସମସ୍ତଙ୍କୁ ଦେବାକୁ ମନା କଲେ। ଇଦଂ ତ ନା ତପସ୍କାୟ ନା ଭକ୍ତାୟ କଦାଚର ନା ତୁଶ୍ରୁଷୁଭାଚର ନ ଚମାଙ୍ଗ ଯେଉଁ ଅଭିଶ୍ୟତି, ଏଇଟାକୁ ସମସ୍ତଙ୍କୁ ଦେବନି। ଯେଉଁମାନେ ମୋତେ ଅସହାୟ କରୁଛନ୍ତି, ଯେଉଁମାନେ ମୋର ପୂଜା କରୁନାହାନ୍ତି, ଯେଉଁମାନେ ଗୀତା ପଢ଼ୁନାହାନ୍ତି, ଭାଗବତ ମଧ୍ୟ ସେ କଥା କୁହାଗଲା, ସେମାନେ ପ୍ରଦାନ ମନା କରିଦେଲେ, ବାଛ ବିଚାର କଲେ ଭଗବାନ। କିନ୍ତୁ ଚୈତନ୍ୟ ମହାପ୍ରଭୁ ଏତେ ଉଦାର ଅବତାର, ଭଗବାନ ମହାବଦାନ ନ୍ୟାୟ, ଏଭଳି ପ୍ରଧାନ୍ୟତା କେହି ଭଗବାନ କୃଷ୍ଣ ମଧ୍ୟ ଦେଇ ପ୍ରଦାନ କରିନଥିଲେ। ଭଗବାନ ପ୍ରଧାନ୍ୟତା ଦେଖିକି ମଧ୍ୟ ଆମେ ଆଶ୍ଚର୍ଯ୍ୟ ହେଇଯାଉଛେ। ତାଙ୍କଠାରୁ ଆହୁରି ପ୍ରଧାନ୍ୟ ହେଉଥିଲେ ମହାପ୍ରଭୁ। ଯେଉଁ କ'ଣ ଯେଉଁ କୁହାଗଲା, ମହାପ୍ରଭୁ ଯେ ଆସିଲେ ଯେଉଁ ରହିଛନ୍ତି କରୁଣାବତୀର୍ଣ୍ଣ କଳୁ ସମର୍ପିତ ଉନ୍ନତ ଉଜ୍ଜଳ ରସାଂ ସ୍ୱଭକ୍ତି ସିଏ ଅନର୍ପିତ ଚରିଚିରା, ଯେଉଁ କୃପା ଯେଉଁ କରୁଣା ବହୁ କାଳ ଧରି ଅର୍ପିତ କରାଯାଇନଥିଲା, ଚରିଚିରା କାଳ ଧରିକି ଅନର୍ପିତ ଚରିଚିରା କରୁଣାବତୀର୍ଣ୍ଣ କଳୁ, କରୁଣା କରିକି ସେ ଆସିଲେ କଳିଯୁଗରେ। ସମର୍ପିତ ଉନ୍ନତ ଉଜ୍ଜଳ ରସାଂ ସ୍ୱଭକ୍ତି ଶ୍ରିୟମ୍, ଇଏ ଆଶୀର୍ବାଦ ଦିଆଯାଉଛି କୃଷ୍ଣଦାସ କବିରାଜ ଘୋଷଙ୍କ ପାଖରୁ ତରଫରୁ। ସବୁ ଯେଉଁମାନେ ଶ୍ରୋତା ତାଙ୍କୁ ଆଶୀର୍ବାଦ ଦିଆଯାଉଛି, ଯେଉଁମାନେ ଶ୍ରୋତା ନୁହନ୍ତି ସେମାନେ ଶୁଣିପାରିବେନି, ଆଶୀର୍ବାଦ ପାଇପାରିବେ ନାହିଁ, ବଞ୍ଚିତ ହେଲେ ସେଥିରୁ। ସମର୍ପିତ ଉନ୍ନତ ଉଜ୍ଜଳ ସ୍ୱଭ ହରିପୂରଣ ସୁନ୍ଦର ଦିଦି କଦମ ସନ୍ଦୀପିତ, ଭଗବାନ ଏଇଭଳି ଭାବେ ରୂପରେ ଆସିଥିଲେ। ଆଉଟା ସୁନା ରଙ୍ଗ ଭଗବାନଙ୍କର ଥିଲା, ସଦା ହୃଦୟ କନ୍ଦରେ ସ୍ଫୁରୁତ ଭୁବ ସତ୍ୟନନ୍ଦନ, ସମସ୍ତଙ୍କ ହୃଦୟରେ ଯେ ଶୁଣିବ ନା ଆଉ ଯଦି ନ ଶୁଣିବ ତାଙ୍କ ହୃଦୟରେ କ'ଣ ରହିବ। ସଦା ହୃଦୟ କନ୍ଦରେ ସ୍ଫୁରୁତ ଭୁବ ଆଶୀର୍ବାଦ, ଆଶୀର୍ବାଦ ଆମେ ଗ୍ରହଣ କରିବା ନା ଆଉ ଆମେ କ'ଣ ଆମ ନିଜ ବଳରେ ପାଇଯିବା, ନିଜର ଆମର ରହିଛି ଶକ୍ତି ରହିଛି, ଆମେ ନିଜ ଚେଷ୍ଟାରେ ପାଇଯିବା ଆଶୀର୍ବାଦ। କୃପା କୃପା ଉପରେ ନିର୍ଭର କରିବାକୁ ପଡ଼ିବ, ଏ କୃପା ସବୁ ବର୍ଷଣ ହେଉଛି ଶାସ୍ତ୍ର ମାଧ୍ୟମରେ, ସାଧୁମାନଙ୍କ ଠାରୁ ସବୁ କୃପା ଆସୁଛି। ଏଇଟାକୁ ଯଦି ନ ଶ୍ରବଣ ନ କରିବା, ଶ୍ରବଣ ନ କରିବା ଆଉ କ'ଣ କୃପା ପ୍ରାପ୍ତ ହେବା, ବଞ୍ଚିତ ହେଲେ। ତେଣୁ ଇଏ ଆଶୀର୍ବାଦ ଦିଆଯାଉଛି, କଥା ଶୁଣିବା ମାନେ ଆଶୀର୍ବାଦ ପ୍ରାପ୍ତ। ଭଗବାନ ବ୍ୟାସଦେବ ମଧ୍ୟ କହିଲେ, ଆଶୀର୍ବାଦ ଦେଲେ, ପିବତମ ଭାଗବତମ ରସମାଳୟ ମୁହୁ ରସିକା ଭୂ ଭାବକା, ଏ ଆଶୀର୍ବାଦ ଦିଆଯାଉଛି। କଥା ଶୁଣୁଛେ ମାନେ ଆଶୀର୍ବାଦ ଗୁରୁ ପରମ୍ପରାରୁ ଆସୁଛି, ଆମେ ପ୍ରାପ୍ତ ହେଉଛେ ଆଶୀର୍ବାଦ ମାଧ୍ୟମରେ। ଆମେ ଉନ୍ନତି କରିବା, ଆମେ ନିଜ ଚେଷ୍ଟାରେ ଗୋଡ଼ରେ ନିଜ ଗୋଡ଼ରେ ଠିଆ ହୋଇକି ଚାଲିଯିବା ନା, ଭଗବତଙ୍କୁ ଚାଲିଯିବା ନାହିଁ। ତେଣୁ ଇଏ ଯେଉଁ ଭଗବାନଙ୍କର ଏଭଳି କୃପା ଦେଖନ୍ତୁ, ସେଇ ଭଗବାନ ସୁହୃଦାନ ଭାଇ ନ, ଆପଣ ଆମର ବହୁତ ସୁହୃଦ ଭକ୍ତ ଭଗବାନଙ୍କୁ ମଧ୍ୟ ସେଇଭଳି ଭଗବାନ ଯେଉଁଭଳି ଭାବରେ ଭଗବାନଙ୍କୁ ଭକ୍ତକୁ ଭଲ ପାଆନ୍ତି, ଭଗବାନ ଭକ୍ତ ମଧ୍ୟ ଭଗବାନଙ୍କୁ ସେଇଭଳି ଭାବରେ ଆହୁରି ଉର୍ଦ୍ଧ ଆହୁରି ଅଧିକ ସେ ଭଲ ପାଇବାରେ ଅଧିକ ଲାଭବାନ ସିଏ ହୁଅନ୍ତି ଭକ୍ତ। ତେଣୁ ଭଗବାନ କହିଲେ ମୋର ଘାଟା ହୋଇଗଲା, ମୋର ଲସ୍ ହୋଇଗଲା, ସେମାନଙ୍କର ପ୍ରଫିଟ୍ ହେଲା, ତେଣୁ ସେ ଆସିଲେ ଟିକିଏ ପ୍ରଫିଟ୍ ପାଇବା ପାଇଁ ଭକ୍ତ ରୂପରେ ଆସିଲେ। ଭଗବାନ ଯଦିଓ ସେ ଭକ୍ତ ରୂପରେ ଆସିଲେ, ଭକ୍ତ ରୂପ ଗ୍ରହଣ ନକଲେ ଭଗବାନଙ୍କର ଯେଉଁ ରହିଛି ସେ ପୂର୍ଣ୍ଣ ଆସ୍ୱାଦନ କରିପାରୁନଥିଲେ, ସେ ଭଗବତ ପ୍ରେମଟା କିଭଳି ଭାବରେ ଆସ୍ୱାଦନ କରିପାରୁନଥିଲେ, ତେଣୁ ସେ ଭକ୍ତ ଭାବରେ ଆସିଲେ। ତେଣୁ ଏଠି କୁହାଯାଉଛି ସ ଭଗବାନ ସୁହୃଦଙ୍କ ପାଇଁ ନୁହଁ, ତୁମେ ଆମର ବହୁତ ସୁହୃଦ ଓ ଅନ୍ତରଙ୍ଗ, ଭଲ ପାଉଛନ୍ତି ଭକ୍ତ ଭଗବାନଙ୍କୁ, ଏଭଳି କେତେ ଭଲ ନ ପାଉଛନ୍ତି, ଭଗବାନ ପାଇଁ ସବୁକିଛି ତ୍ୟାଗ କରିଦିଅନ୍ତି। ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମ ଏକମ୍ ଶରଣ, ଭଗବାନ କହିଲେ କହିବାକୁ ପଡ଼ୁଛି, କିନ୍ତୁ ଯେଉଁମାନେ ଭକ୍ତ ତାଙ୍କୁ କହିବାକୁ ପଡ଼େ ନାହିଁ, ବ୍ରଜବାସୀମାନଙ୍କୁ କହିନଥିଲେ ଭଗବାନ ତୁମେ ସବୁ ଧର୍ମ ତ୍ୟାଗ କରିକି ମୋର ଶରଣରେ ଯା, କିନ୍ତୁ ନ କହିଲେ ମଧ୍ୟ ସେମାନେ ସବୁ ତ୍ୟାଗ କରିଦେଇଥିଲେ। ତେଣୁ ଭଗବାନ ତାଙ୍କର ଯେଉଁ ପ୍ରତିଜ୍ଞା କରିଥିଲେ ଭଗବତ ଗୀତାରେ, ଯେ ଯଥା ମୁଁ ଆମେ ପ୍ରପଦ୍ୟନ୍ତେ ତାଙ୍କ ସ୍ତୀୟ ଭଜାମ୍ୟହମ୍, ଯିଏ ଯେଉଁଭଳି ଭାବେ ମୋର ଶରଣରେ ଯିବେ ମୁଁ ତାକୁ ସେଇଭଳି ଭାବେ ପୁରସ୍କୃତ କରିବି। ଗୋପୀମାନଙ୍କ ପାଖରେ ଋଣୀ ରହିଗଲେ, ମାନେ କହିଲେ ନା ମୁଁ ପାରିଲି ନାହିଁ, ମୋର ପ୍ରତିଜ୍ଞାକୁ ରକ୍ଷା କରିପାରିଲି ନାହିଁ, ନ ପାର ଏହା ଦଶମ ସ୍କନ୍ଧ 32 ଅଧ୍ୟାୟରେ କୁହାଯାଇଛି, ନ ପାର ଏହା ନିରବଧ ସଂଯୁଜା ସୁସାଧୁକୃତା ବିବୁଧା ଦୁଷା ପିଭ ଯା ମା ଭଜନ ଦୁର୍ଜର ଗେହ ଶୃଙ୍ଖଳ ସମୃଷ୍ଟ ତଦ୍ଭ ପ୍ରତିଜା ଦୁସାଧୁ ନା। ଗୋପୀମାନେ ଯେଉଁ ତ୍ୟାଗ କରିଥିଲେ ଭଗବାନ କହିନଥିଲେ ସବୁ ତ୍ୟାଗ କରି ମୋର ଶରଣରେ ଯାଅ ବୋଲି ତାଙ୍କୁ କହିନଥିଲେ। ଅର୍ଜୁନ କହିଲେ ଶ୍ରେଷ୍ଠ ଧର୍ମ ଗୋପୀମାନଙ୍କ ରାଗାନୁଗ ଭକ୍ତି, ତାଙ୍କର ସାଧନ ସାଧନ ଭକ୍ତି ନୁହଁ, ସାଧନ ଭକ୍ତମାନଙ୍କୁ କୁହାଯାଉଛି ତୁମେ ଏଇଟା କର, କିନ୍ତୁ କହିଲେ ମଧ୍ୟ ଆଉ ଶୁଣୁ ଭଗବାନ କହିଲେ ମଧ୍ୟ ଆଉ ଶୁଣୁନାହିଁ,
କିନ୍ତୁ ଭଗବାନ କହୁଛନ୍ତି ଏଇଟା କଲେ ତମର ମଙ୍ଗଳ ହେବ, ଶ୍ରେୟ ହେବ। ଏଠି କୁହାଯାଉ ଶ୍ରେୟ, ଶ୍ରେୟାନ୍ ଶ୍ରେୟ ଚିକିତ୍ସା, ଆମର କହୁଥିଲେ ମଙ୍ଗଳ ହେବ ଆମେ ଜାଣିଛେ, ଆମେ ନିଜ ଚେଷ୍ଟାରେ ଯଦି ଜାଣିଯିବା କାହିଁକି ତାହେଲେ ଶାସ୍ତ୍ରରେ କୁହାଯାଇ ତୁମେ ଶ୍ରେୟ ଜାଣିବା ପାଇଁ ହେଲେ ଜଣେ ଗୁରୁଙ୍କ ପାଖକୁ ଯିବାକୁ ପଡ଼ିବ। ତସ୍ମାତ୍ ଗୁରୁଙ୍କୁ ପ୍ରପଦ୍ୟତ ଜିଜ୍ଞାସ ଶ୍ରେୟ ଉତ୍ତମ ଶାବ୍ଦେ ପରେଚ ନିଷ୍ଣାନ୍ତମ ବ୍ରହ୍ମଣି ଉପସମା ସ୍ୱୟଂ। ଏଇଠି ଭାଗବତମର ଏକାଦଶ ସ୍କନ୍ଧରେ ଭଗବାନ କହିଲେ ଉଦ୍ଧବଙ୍କୁ, ଗୁରୁଙ୍କୁ କାହିଁକି ଯିବା, ନା ଶ୍ରେୟ ଆମର ଶ୍ରେୟ କ'ଣ, ଯେମିତି ଅର୍ଜୁନ କହିଲେ ପ୍ରଭୁ ମୋର ଶ୍ରେୟ କ'ଣ ମୁଁ ଜାଣିପାରୁନାହିଁ। ଯଶ୍ରେୟ ଶ୍ରେୟା ନିଶ୍ଚିତ ବୃହିତ ଅନ୍ମେ ଶିଷ୍ୟ ସ୍ତେହଂ ସାଧିମାଙ୍କ ପ୍ରପନ୍ନମ, ମୁଁ ଆପଣଙ୍କର ଶିଷ୍ୟ ହେଲି କାରଣ ମୁଁ ଜାଣିନାହିଁ ମୋର ଶ୍ରେୟ କ'ଣ। 99.99% ଲୋକ ଜାଣନ୍ତି ନାହିଁ ତାଙ୍କ ଶ୍ରେୟ କେଉଁଟା, ସେମାନେ ଭାବନ୍ତି ତାଙ୍କ ଇଚ୍ଛା ଅନୁସାରେ ଯାହା କଲେ ସେଇଟା ଆମର ଶ୍ରେୟ। କିନ୍ତୁ ଶ୍ରେୟ ଜାଣିବା ପାଇଁ ହେଲେ ଜଣେ ଗୁରୁଙ୍କ ପାଖକୁ ଯିବାକୁ ପଡ଼ିବ। ଉଦ୍ଧବ ଅର୍ଜୁନ ଭଗବାନଙ୍କ ଶରଣରେ ଗଲେ, ସେ ତାଙ୍କୁ ସଖା ଥିଲେ କିନ୍ତୁ ତଥାପି କହିଲେ ନା ପ୍ରଭୁ ମୁଁ ଆପଣଙ୍କ ଶିଷ୍ୟ ହେଲି, ମୁଁ ସଖା ନୁହଁ ଆପଣଙ୍କ ଶିଷ୍ୟ, ମୋତେ ଶ୍ରେୟଟା କ'ଣ କୁହନ୍ତୁ ମୁଁ ଜାଣିପାରୁନାହିଁ। ଶ୍ରେୟଟା କେହି ଜାଣିପାରିବେ ନାହିଁ, ଆମର ସବୁ ଯେଉଁମାନେ ଗୁରୁଙ୍କ ପାଖକୁ ଯାଆନ୍ତି କାହିଁକି ନା ଶ୍ରେୟ ଜାଣିବା ପାଇଁ, ଆମ ଜୀବନର କ'ଣ ଶ୍ରେୟ କ'ଣ ଲକ୍ଷ୍ୟ। ତେଣୁ ଏଠି କହୁଛନ୍ତି ସ ଭଗବାନ ସୁଧାଂ ବୈନ ଶ୍ରେୟାନ୍ ଶ୍ରେୟ ଚିକିତ୍ସା, ଆମର ଶ୍ରେୟ ସୁହୃଦମାନ ଭିତରେ ତୁମ ହେଉଛ ଶ୍ରେୟା ଶ୍ରେଷ୍ଠ। ଭଗବାନଙ୍କର ବହୁତ ସମସ୍ତେ ଭଗବାନଙ୍କର ବିଶେଷ ଭାବରେ ଯେଉଁମାନେ ବାସନ ରସରେ ସମ୍ବନ୍ଧିତ ଭଗବାନଙ୍କ ସହିତ, ସେମାନେ ଚାହିଁବେ ତାଙ୍କ ପିଲାମାନଙ୍କର କେମିତି କଲ୍ୟାଣ ହେବ। ଶ୍ରୁଦ ସେମାନେ ଶ୍ରୁଦ ଭାବରେ ସମସ୍ତେ ଆମର ଶ୍ରୁଦ, କିନ୍ତୁ ସୁହୃଦମାନ ଭିତରେ ତୁମ ହେଉଛ ଶ୍ରେୟାନ୍ ଶ୍ରେଷ୍ଠ। ତେଣୁ ସ ଭଗବାନ ସୁହୃଦାଂ ବୈନ ଶ୍ରେୟାନ୍ ଶ୍ରେୟ ଚିକିତ୍ସା, ତମେ ଯେମିତି ଆମର ଶ୍ରେୟ ଆମେ ତମେ ଯେମିତି ସୁହୃଦମାନ ଭିତରେ ଶ୍ରେଷ୍ଠ ଶ୍ରେୟ ତମେ ଶ୍ରେଷ୍ଠ ଅଛ, ସେହିଭଳି ଭାବରେ ଆମର ଆଉ ମାନେ ଅଦ୍ରତ ସୁହୃଦ ଅଛନ୍ତି। ଇଏ ନା ଜିଜ୍ଞାସାର୍ଥଂ ପାଣ୍ଡବାନାଂ, ପାଣ୍ଡବମାନଙ୍କ କଥା ପଡ଼ିଲା, ପାଣ୍ଡବମାନଙ୍କୁ ଭଗବାନ ଚିନ୍ତା କରୁଛନ୍ତି, ପାଣ୍ଡବମାନଙ୍କର କେମିତି ରହିଛନ୍ତି, ସେ କେମିତି ରହିଛନ୍ତି। ନନ୍ଦଗାଓଙ୍କୁ ଯେଉଁ ପଠାଇଥିଲେ ଉଦ୍ଧବଙ୍କୁ, ସେତେବେଳେ ପିତାମାତା ଗୋପୀମାନଙ୍କର ବିଷୟରେ ତାଙ୍କୁ ସେମାନେ ଭଗବାନ ବିରହରେ କ'ଣ ବିରହ ଯନ୍ତ୍ରଣା ଭୋଗ କରୁଛନ୍ତି, ସେ ବିରହ ଯନ୍ତ୍ରଣାରୁ ସେମାନଙ୍କୁ ଦୂର କରିବା ପାଇଁ, ବିରହ ଯନ୍ତ୍ରଣାକୁ ମୁକ୍ତ କରିବା ପାଇଁ ସେ ସବୁ ସନ୍ଦେଶ ଦେଇଥିଲେ। କିନ୍ତୁ ଏଠି ପାଣ୍ଡବମାନଙ୍କୁ ସବୁ ଦେଖା ସାକ୍ଷାତ ହେଇନାହିଁ, ପାଣ୍ଡବମାନେ ଏମାନେ ସବୁ କଣ୍ଟେମ୍ପୋରାରୀ। ଭଗବାନ ଯେତେବେଳେ ଜନ୍ମ ହେଲେ ଅର୍ଜୁନ ସେହି ସମୟରେ ଜନ୍ମ ହେଇଥିଲେ ବର୍ଣ୍ଣନା କରାଯାଏ, ଅର୍ଜୁନ ଭଗବାନ କୃଷ୍ଣ ହେଉଛନ୍ତି ଏକ ବୟସର। ଭଗବଦ୍ଗୀତା କହିଲେ ନା ଯେତେବେଳେ ଭଗବାନ କହିଲେ ଚତୁର୍ଥ ଅଧ୍ୟାୟରେ ଇମଂ ବିବସତ ଯୋଗଂ ପ୍ରକ୍ତବାନ ହମ ଅଭ୍ୟାମ, ଏଇ ଯୋଗର ଯେଉଁ ଜ୍ଞାନ ଭଗବଦ୍ଗୀତାର ଯେଉଁ ଜ୍ଞାନ ମୁଁ ଦେଉଛି ଏଇଟା ମୁଁ ପ୍ରଥମେ ଦେଇଥିଲି ସୂର୍ଯ୍ୟ ଦେବତା ବିଭୂଷଣଙ୍କୁ ଦେଇଥିଲି। ଅର୍ଜୁନ ଜାଣନ୍ତି ସବୁ ଭଗବାନଙ୍କ କଥା, ଜୀବମାନଙ୍କ ପାଇଁ ଉଦ୍ଦେଶ୍ୟରେ କହୁଛନ୍ତି। ସେ କହୁଛନ୍ତି ଅପରଂ ଭଗତ ଜନ୍ମ ପରଂ ଜନ୍ମ ବିଭସତ, ଆପଣଙ୍କର ତ ଜନ୍ମ ଏବେ ହେଇଥିଲା ଆମ ସହିତ, ମୋର କଣ୍ଟେମ୍ପୋରାରୀ ଆପଣ, ଆଉ ବିଭସ୍ୱାନ ତ ବହୁତ ପୂର୍ବରୁ ଜନ୍ମ ହେଇଥିଲେ, 12,40,000,000 ବର୍ଷ ପୂର୍ବରୁ ତଳେ କେମିତି ଆପଣ ଜ୍ଞାନ ଦେଲେ ଏଇଟା। ତେଣୁ ଏଇଥିରୁ ଜଣାପଡ଼ୁଛି ଅର୍ଜୁନ ହେଉଛନ୍ତି ଭଗବାନଙ୍କର କଣ୍ଟେମ୍ପୋରାରୀ ଏକ ବୟସ। ଏଠି ଯେତେବେଳେ ଭଗବାନ କଥା କହୁଛନ୍ତି ଅକୃଣଙ୍କୁ, ସେତେବେଳେ ତାଙ୍କ 12-13 ବର୍ଷ ବୟସ ହେଇଥିଲା, 12 ବର୍ଷ ଉର୍ଦ୍ଧ କିଛି ବର୍ଷ ଅଧିକା ହେଇଛି, 12 ବର୍ଷ କିଛି ମାସ ଅଧିକା। ତେଣୁ ଅର୍ଜୁନଙ୍କ ସେତିକି ବର୍ଷ ହେଇଛି, ଭୀମଙ୍କର ବୟସ 1 ବର୍ଷ ଅଧିକା, ତାପରେ ଯୁଧିଷ୍ଠିର ମହାରାଜଙ୍କ 1 ବର୍ଷ ଆହୁରି 1 ବର୍ଷ ଅଧିକା, ଏବଂ କ'ଣ ପାଣ୍ଡବ କ'ଣ ଯେଉଁ ରହିଛନ୍ତି ଅର୍ଜୁନଙ୍କ ଠାରୁ 1 ବର୍ଷ କମ୍ ହେଉଛି ନକୁଳ ସହଦେବଙ୍କ ବୟସ। ତେଣୁ ତାଙ୍କ ସହ ଦେଖା ସାକ୍ଷାତ ହେଇନାହିଁ, ଇଏ ତ ଏଇଠି ରହିଲେ, ଏଠି ବୃନ୍ଦାବନରେ ସେ ଜନ୍ମ ହେଇଗଲେ ଲୁଚି ଲୁଚି ପଳେଇଗଲେ, ଯାଇକି ବୃନ୍ଦାବନ ରହିଲେ 11 ବର୍ଷ କାଳ ରହିଗଲେ ସେଠି ପାଖାପାଖି, ସେହି ସମୟରେ ସିଏ ମଧ୍ୟ ଜନ୍ମ ହେଇଗଲେ ପାଣ୍ଡବମାନେ। ଯେଉଁ ପାଣ୍ଡୁଙ୍କ କଥା ରହିଛି, ପାଣ୍ଡୁ ଯେତେବେଳେ ବିବାହ କଲେ କୁନ୍ତୀଙ୍କୁ, କୁନ୍ତୀଙ୍କୁ ବିବାହ କଲା ପରେ ପୁଣି ଆଉ ଗୋଟେ ବିବାହ କରିଥିଲେ, ସେ ମାଦ୍ରୀଙ୍କୁ ବିବାହ କରିଥିଲେ, ଦୁଇ ପତ୍ନୀଙ୍କୁ ଧରି ସେ ଆସିଥିଲେ ଜଙ୍ଗଲକୁ ଆସିଥିଲେ। ସେହି ସମୟରେ ସିଏ ଗୋଟେ ଯେଉଁ ମୃଗକୁ ମୃଗ ଶିକାର କରୁଥିଲେ, ସେହି ସମୟରେ ସେ ଅଭିଶାପ ପାଇଗଲେ, ତୁମେ ଯଦି ସ୍ତ୍ରୀ ସଙ୍ଗ କରିବ ତୁମେ ମୃତ୍ୟୁବରଣ କରିବ, ତେଣୁ ଏହିଭଳି ଭାବରେ ସେ ବଣରେ ଥିଲା, ବନରେ ଥିଲାବେଳେ ସେହି ସମୟରେ ତାଙ୍କର ବହୁତ ଚିନ୍ତା ହୋଇଥିଲା କେମିତି ହେବ, ତାଙ୍କର ପୁତ୍ର ସନ୍ତାନ କେମିତି ଯାହା ଦେବେ। ସେହି ସମୟରେ କୁନ୍ତି କହିଲେ, କୁନ୍ତି ଯେତେବେଳେ ଅବିବାହିତ ଥିଲେ ସେହି ସମୟରେ, କୁନ୍ତି ହେଉଛନ୍ତି ସୁରସେନଙ୍କର କନ୍ୟା, ବସୁଦେବଙ୍କର ଭଉଣୀ, କିନ୍ତୁ ସୁରସେନ ତାଙ୍କର ବନ୍ଧୁ କୁନ୍ତି ଭୋଜଙ୍କୁ ଦେଇଦେଇଥିଲେ, ସେ କନ୍ୟାକୁ ଦେଇଥିଲେ, ତେଣୁ ତାଙ୍କ ନାଁ ହେଲା କୁନ୍ତି, ନହେଲେ ତାଙ୍କ ନାଁ ହେଉଛି ପୃଥା, ତାଙ୍କ ନାଁ ଥିଲା ପୃଥା, କୁନ୍ତି ହେଲେ। କୁନ୍ତି ଯେତେବେଳେ ତାଙ୍କର ପିତାଙ୍କ ଗୃହରେ ଥିଲେ ସେହି ସମୟରେ ଦୁର୍ବାସଙ୍କୁ ଏଭଳି ପ୍ରସନ୍ନ କରିଦେଇଥିଲେ, ଦୁର୍ବାସ ଗୋଟେ ମନ୍ତ୍ର ଦେଇଥିଲେ, ଦେବତାମାନଙ୍କୁ ସମ୍ମୋହନ କରିପାରିବ ମନ୍ତ୍ର, ଭଗବାନଙ୍କ ଲୀଳା ସେଭଳି ଭାବରେ ହେବ। ତେଣୁ ଯାହା ହେଉ, ସେ ଅବିବାହିତା ଥିଲାବେଳେ ସେ ମନ୍ତ୍ରକୁ ଜାଣିବା ପାଇଁ, ମନ୍ତ୍ର କ'ଣ ଠିକ ଭାବରେ ହେଉଛି କି ନାହିଁ, କହିକି ଯେତେବେଳେ ପରୀକ୍ଷା କରୁଥିଲେ ସେହି ସମୟରେ ସୂର୍ଯ୍ୟଦେବଙ୍କୁ ସ୍ମରଣ କଲେ, ସୂର୍ଯ୍ୟଦେବ ବିବସ୍ୱାନ, ସେ ମୋହିତ ହୋଇଗଲେ, ସେ ମନ୍ତ୍ର ରହିଛି ଏଭଳି ଭାବରେ। ତେଣୁ ସୂର୍ଯ୍ୟଦେବ ଯେତେବେଳେ ଆସିଲେ, ସେ କୁନ୍ତିଦେବୀ କହିଲେ, ନା ନା ମୁଁ ଜାଣିପାରିଲି ନାହିଁ, ମୁଁ ଖାଲି ଇଏ କରୁଥିଲି ପରୀକ୍ଷା, ନା ନା ମୁଁ ବର୍ତ୍ତମାନ ଅବସର ରହିଛି, ତମେ ପୁତ୍ର ପ୍ରାପ୍ତ ହେବ, ନା ମୁଁ ବିବାହ କରିନାହିଁ, ନା ତୁମର କିଛି ସତୀତ୍ୱ ନା ହାନି ହେବ ନାହିଁ, ତୁମର କର୍ଣ୍ଣ ମାଧ୍ୟମରେ ସେ ଯାହା ହେବ, ସେଥିପାଇଁ ତାଙ୍କ ନାମ ହେଲା କର୍ଣ୍ଣ। ତେଣୁ ବିବାହ କରିନାହାନ୍ତି, ତେଣୁ ସେ କର୍ଣ୍ଣକୁ ଜଳରେ ଗୋଟେ ପେଟିରେ ରଖି ଜଳରେ ଛାଡ଼ିଦେବି, ସିଏ ଅନ୍ୟ ଜଣଙ୍କ ପାଖରେ ଅଧିରଥି ପାଖରେ ଯାଇକି ସେ ବଢ଼ିଲେ, ସେ କଥା ଅଲଗା କଥା ରହିଛି। ତେଣୁ ଏଠି ଯେତେବେଳେ ପାଣ୍ଡୁ ଜାଣିଲେ, କୁନ୍ତିଦେବୀ କହିଲେ ଏଇଭଳି ଭାବରେ ମୁଁ ଗୋଟେ ମନ୍ତ୍ର ପାଇଛି, ତେଣୁ ପାଣ୍ଡୁ କହିଲେ ତାହେଲେ ଠିକ୍ ଅଛି, ତୁମେ ଧର୍ମରାଜକୁ ସ୍ମରଣ କର। ତେଣୁ ଧର୍ମରାଜକୁ ସ୍ମରଣ କରି ତାଙ୍କର ପୁତ୍ର ଯୁଧିଷ୍ଠିର ଯାହାତ ହେଲେ, ଯୁଧିଷ୍ଠିର ଯେତେବେଳେ ଯାହାତ ହେଲେ ସେତେବେଳେ ଆକାଶବାଣୀ ହେଲା, ଇଏ ଧର୍ମରାଜ ହେବେ, ଏଭଳି ଭାବରେ ଆକାଶବାଣୀ ହେଲା। ଯେତେବେଳେ ଏ କଥା ଶୁଣିଦେଲେ ଯେଉଁ ଧୃତରାଷ୍ଟ୍ରର ପତ୍ନୀ ଗାନ୍ଧାରୀ, ଗାନ୍ଧାରୀ ଜଣେ ସତୀ ନାରୀ, କିନ୍ତୁ ଯେତେବେଳେ ଜାଣିଲେ କୁନ୍ତିଙ୍କର ପୁତ୍ର ହୋଇଗଲା, ସେ ବହୁତ ତାଙ୍କର ଈର୍ଷା ହୋଇଗଲା, ତାଙ୍କ ମଧ୍ୟ ଗର୍ବ ଥିଲା, ସେ ଗର୍ବକୁ ପିଠି ପକାଇଲେ, ଏମିତି ପକାଇକି ପାଟି ପକାଇଲେ, ତେଣୁ ଗର୍ଭପାତ ହୋଇଗଲା। ଗର୍ଭପାତ ହୋଇଗଲା ତାକୁ ସେ ପୁଣି ବ୍ୟବସ୍ଥା କରିକିରି ଶହେ ପୁତ୍ର ପରେ ଯାହା ଥିଲେ, ପ୍ରଥମେ ଯାହା ଥିଲେ ଯୁଧିଷ୍ଠିର ମହାରାଜ, ଏସବୁ ପାଣ୍ଡୁଙ୍କର ସନ୍ତାନ ସବୁ, ସରି ପାଣ୍ଡୁଙ୍କର ନୁହଁ, ଭୁଲ କହିଲି, ଇଏ ତ ହଁ ଇଏ ହେଲେ ଧର୍ମରାଜଙ୍କ ପୁତ୍ର ଯୁଧିଷ୍ଠିର ମହାରାଜ ହେଲେ। ତାପରେ ଗୋଟେ ବର୍ଷ ପରେ ପୁଣି କହିଲେ, ତୁମେ ଆଉ ଜଣଙ୍କୁ ସ୍ମରଣ କର। ତେଣୁ ଏ ସମୟରେ ସେ ସ୍ମରଣ କଲେ ବାୟୁଦେବଙ୍କୁ, ବାୟୁଦେବଙ୍କୁ ସ୍ମରଣ କରି ସେ ପ୍ରାପ୍ତ ହେଲେ ଭୀମଙ୍କୁ, ଗୋଟିଏ ବର୍ଷ ପରେ ସବୁ ଘଟଣା, ଭୀମଙ୍କୁ ପ୍ରାପ୍ତ ହେଲେ। ତାପରେ ପୁଣି ଥାର୍ଡ଼ ଇୟର୍କୁ କହିଲେ, ଆଉ ତୁମେ ବର୍ତ୍ତମାନ ଇନ୍ଦ୍ରଦେବଙ୍କୁ ସ୍ମରଣ କର, ଇନ୍ଦ୍ରଦେବଙ୍କୁ ସ୍ମରଣ କରି ଅର୍ଜୁନଙ୍କୁ ପ୍ରାପ୍ତ ହେଲେ। ତେଣୁ ମାଦ୍ରୀଙ୍କୁ ପାଇଁ ସେ କହିଲେ, ତୁମେ ମାଦ୍ରୀଙ୍କ ପାଇଁ କିଛି ସ୍ମରଣ କର, ମାଦ୍ରୀ କହିଲେ ମୋର ଅଶ୍ୱିନୀ କୁମାର, କାହିଁକିନା ସେ ଚାହୁଁଥିଲେ ଟ୍ୱିନ୍ ୱାନ୍ ଏକାଥରକେ ଦୁଇ ଜଣ ପୁତ୍ର ପ୍ରାପ୍ତ ହେବେ, ତେଣୁ ସେ କହିଲେ ଅଶ୍ୱିନୀ କୁମାର, ଅଶ୍ୱିନୀ କୁମାରକୁ ସ୍ମରଣ କରିବାରୁ ଅଶ୍ୱିନୀ ଦୁଇ ଜଣ ପୁତ୍ର ଯାହା ଧର ନକୁଳ ଏବଂ ସହଦେବ, ଜାଣା ପୁଅ ଜାଣା ଭାଇ। ତେଣୁ ଏହିଭଳି ଭାବରେ ପାଣ୍ଡୁ ଯେତେବେଳେ ମାଦ୍ରୀଙ୍କର ସଙ୍ଗ କଲେ, ଆଉ ତାଙ୍କର କଣ୍ଟ୍ରୋଲ ନ କରିପାରି ଯେତେବେଳେ ସଙ୍ଗ କଲେ, ସେତେବେଳେ ସେ ମୃତ୍ୟୁବରଣ କଲେ। ତେଣୁ ମୃତ୍ୟୁବରଣ କଲେ ଯେତେବେଳେ, ସେତେବେଳେ ମାଦ୍ରୀ ମଧ୍ୟ ତାଙ୍କ ସହିତ ସତୀ ହୋଇଗଲେ। ତେଣୁ ସେଠି ଯେଉଁ ମୁନିଋଷିମାନେ ଥିଲେ ଆଶ୍ରମରେ, ସବୁ ତାଙ୍କୁ ଆଣିକରି ଆସି ପହଞ୍ଚିଗଲେ କୌରମାନଙ୍କ ପାଖରେ, ଧୃତରାଷ୍ଟ୍ର ମହାରାଜ ପାଖରେ ଆସି ପହଞ୍ଚିଲେ, ଭୀଷ୍ମଦେବ ଥିଲେ, ବିଦୁର ଥିଲେ, ସବୁ ଧୃତରାଷ୍ଟ୍ର ମହାରାଜ କହିଲେ, ନା ଇଏ ପାଣ୍ଡୁଙ୍କର ପୁତ୍ର ହୋଇପାରିବ ନାହିଁ, ପାଣ୍ଡୁଙ୍କର ପୁତ୍ର ହୋଇପାରିବ ନାହିଁ ଆମେ ଶୁଣିଛୁ। ତେଣୁ ବ୍ୟାସଦେବ ଆସି କହିଲେ, ନା ଇଏ ପାଣ୍ଡୁଙ୍କର ପୁତ୍ର, ଏଇଭଳି ଭାବରେ କହିବାରୁ ରଖିଲେ। ରଖିଲା ପରେ ତ ଆରମ୍ଭ ହେଲା କୌରମାନଙ୍କର ତାଙ୍କ ବିରୁଦ୍ଧରେ ଚକ୍ରାନ୍ତ, ଆଉ ଛୋଟ ପିଲା ଦିନ ତାଙ୍କୁ ବିଷ ଲୋଡ଼ ଦେଇକରି କେତେ କ'ଣ ସବୁ କରିଛନ୍ତି, ଆଉ ଭଗବାନ ସେ ସବୁ ଜାଣନ୍ତି। ତେଣୁ ବର୍ତ୍ତମାନ ପଠାଉଛନ୍ତି ଜିଜ୍ଞାସାର୍ଥମ ପାଣ୍ଡବାନା, ପାଣ୍ଡବମାନଙ୍କର ଜିଜ୍ଞାସ ପାଇଁ, କ'ଣ କେମିତି ରହିଛନ୍ତି, କେମିତି ରହିଛନ୍ତି, କ'ଣ କରୁଛନ୍ତି। ଗଛସ୍ୱତମ ଗଜାଭୟମ ହସ୍ତିନାପୁର, ହସ୍ତିନାପୁର ବର୍ତ୍ତମାନ ମିରଟ, ମିରଟରେ ହେଉଛି ହସ୍ତିନାପୁର, ଇନ୍ଦ୍ରପ୍ରସ୍ଥ ହେଉଛି ଦିଲ୍ଲୀ। ତେଣୁ ହସ୍ତିନାପୁର ଗଜାଭୟମ, ଗଜ ଗଜ କହିଲେ ହସ୍ତୀ, ହସ୍ତିରପୁର ହସ୍ତିନାପୁର ତା ନାମ ହେଲା ଗଜାଭୟମ ଗଛସ୍ୱ, ସେଠିକି ତୁମେ ଯାଅ, ତାଙ୍କର ଜିଜ୍ଞାସା ଜିଜ୍ଞାସା କରିବ, ଜିଜ୍ଞାସା ଆମର ହେଉଛି ବ୍ରହ୍ମ ଜିଜ୍ଞାସା କରୁଛି। ଆମକୁ କୁହାଯାଉଛି ମନୁଷ୍ୟ ଜୀବନ ସାର୍ଥକ ସେଇଠୁ ଆରମ୍ଭ ହେବ, ମନୁଷ୍ୟ ଜୀବନ ଆରମ୍ଭରୁ ଯେଉଁଠି ବ୍ରହ୍ମ ଜିଜ୍ଞାସା କରିବ, ବ୍ରହ୍ମ ଜିଜ୍ଞାସା କରୁନାହାନ୍ତି ମାନେ ସବୁ ପଶୁ ଭଳି ଜୀବନଯାପନ କରୁଛନ୍ତି ସେମାନେ,
ତାଙ୍କର ମନୁଷ୍ୟ ଜନ୍ମ ଆରମ୍ଭ ହୋଇନାହିଁ। କିନ୍ତୁ ବ୍ରହ୍ମ କହୁଛନ୍ତି ତୁମେ ଜିଜ୍ଞାସା କର, ବ୍ରହ୍ମଙ୍କର ଜିଜ୍ଞାସା ହେଉଛି ଏଭଳି ଭାବରେ। ଆମେ ବ୍ରହ୍ମ ଜିଜ୍ଞାସା କରୁଛେ, କିନ୍ତୁ ବ୍ରହ୍ମ ମଧ୍ୟ ଆମ ବିଷୟରେ ଜିଜ୍ଞାସା କରୁଛନ୍ତି, ଜାଣିବା ପାଇଁ ଚାହୁଁଛନ୍ତି ପାଣ୍ଡବମାନଙ୍କର କିଭଳି ଭାବରେ ରକ୍ଷା କରାଯିବ। ପାଣ୍ଡବ ପୂର୍ବବଂଶରେ, ମାନେ ସବୁ ପୂର୍ବବଂଶରେ ଆସୁଛନ୍ତି। ଯଯାତି ମହାରାଜଙ୍କର ଯେଉଁ ପୁତ୍ର ଥିଲେ, ପାଞ୍ଚ ପୁତ୍ର, ଯଯାତି ମହାରାଜ କଥା ଆମେ କହୁଥିଲେ କାଲି, ଗତକାଲି କହିଥିଲେ ଉପରବେଳା, ଯଯାତି ମହାରାଜ ଯେଉଁ ତାଙ୍କର ପତ୍ନୀ ଥିଲେ ଦେବଯାନୀ, କିନ୍ତୁ ଶର୍ମିଷ୍ଠା ଯଦିଓ ଦାସୀ ରୂପରେ ଆସିଥିଲେ, କିନ୍ତୁ ଶର୍ମିଷ୍ଠାଙ୍କ ସହିତ ମଧ୍ୟ ତାଙ୍କର ସେ ସଙ୍ଗ କରି ତିନି ପୁତ୍ର ଯାହାଜ କରିଥିଲେ। ଦେବଯାନୀଙ୍କର ଦୁଇ ପୁତ୍ର, ସେ ହେଉଛନ୍ତି ଯଦୁ ଏବଂ ତୁର୍ବସୁ, ଏବଂ ଇଏ ହେଉଛନ୍ତି ଶର୍ମିଷ୍ଠାଙ୍କ ତିନି ପୁତ୍ର, ସେ ହେଉଛନ୍ତି ଅନୁ, ଦ୍ରୁହୁ ଏବଂ ପୁରୁ। ତେଣୁ ଯଦୁବଂଶରେ ଆସୁଛନ୍ତି ଭଗବାନ କୃଷ୍ଣ, ଯଦୁବଂଶରେ ଆସିବେ, ଏବଂ ପୁରୁବଂଶରେ ଆସୁଛନ୍ତି ପାଣ୍ଡବମାନେ, କୌରବମାନେ ସେମାନେ ପୁରୁବଂଶରେ ଆସୁଛନ୍ତି। ପୁରୁ ହେଉଛନ୍ତି, ପୁରୁଙ୍କ ପୁତ୍ର ହେଉଛନ୍ତି ଭରତ। ପୁରୁଙ୍କ ବଂଶରେ ଆସି ପରମ୍ପରାରେ ଆସିବେ ଭରତ, ଦୁଷ୍ମନ୍ତ, ତାପରେ ଆମେ ଶୁଣିବା ଦୁଷ୍ମନ୍ତ। ଦୁଷ୍ମନ୍ତଙ୍କ ପୁତ୍ର ହେଉଛନ୍ତି କିଏ, ଭରତ। ଏତେ ପ୍ରସିଦ୍ଧ ଥିଲେ ଦୁଷ୍ମନ୍ତ, ଶକୁନ୍ତଳା, ଏ କଥା ଆସିବ ଆମେ କହିବା ନାହିଁ ବର୍ତ୍ତମାନ। ପୁରୁଙ୍କର ପୁତ୍ର ହେଉଛନ୍ତି ଏହିଭଳି ଭାବରେ ପରମ୍ପରାରେ ଆସୁଛନ୍ତି ଯେଉଁ ଦୁଷ୍ମନ୍ତ, ଦୁଷ୍ମନ୍ତଙ୍କ ପୁତ୍ର ହେଉଛି ଭରତ। ଏତେ ପ୍ରସିଦ୍ଧ ଥିଲେ, ଛୋଟ ପିଲାଦିନେ ସିଂହ ଛୁଆ ସହିତ ଖେଳୁଥିଲେ, ଏତେ ପ୍ରସିଦ୍ଧ ଥିଲେ, ଏତେ ଶକ୍ତି ଥିଲା ତାଙ୍କର। ସେହି ଭରତ, ସେହି ଭରତ ବଂଶରେ ଆସୁଛନ୍ତି ଏ ପାଣ୍ଡବମାନେ ଆସୁଛନ୍ତି। ତେଣୁ ଭଗବାନ ଅନେକ ସ୍ଥାନରେ କହୁଛନ୍ତି ଭାରତ, କ'ଣ ଯେଉଁ ରହିଛନ୍ତି ଅର୍ଜୁନଙ୍କୁ ପାଣ୍ଡବ ବୋଲି ସମ୍ବୋଧନ କରୁଛନ୍ତି। ପାଣ୍ଡବ ଯଦା ଯଦା ହି ଧର୍ମସ୍ୟ ଗ୍ରାମୀ ଭଗବତୀ ଭାରତ, ଏ ଭାରତ, ଭାରତ ବୋଲି ସମ୍ବୋଧନ କରୁଛନ୍ତି। ଭରତ ବଂଶରେ ଆସୁଛନ୍ତି ସେମାନେ, ଏଇଭଳିଆ ପ୍ରସିଦ୍ଧ ବଂଶ ସବୁ ରହିଛି। ତେଣୁ ଜିଜ୍ଞାସାର୍ଥ ପାଣ୍ଡବାନାମ, ପାଣ୍ଡବମାନଙ୍କୁ ସେ ଜିଜ୍ଞାସା କର। ଅକ୍ରୁର ଯେଉଁ ତିନି ମାସ ରହିବେ, ସେଠି ତିନି ମାସ ରହିବେ, ବୁଝିବା ପାଇଁ ଏସବୁ ଜିନିଷ ଗୁଡ଼ାକ ଏତେ ସହଜ ନ ବୁଝିଯିବା କଥା। ଆମର ଜଣେ ଗୋଟେ କଥା ରହିଛି, ଜଣେ ପଚାରିଲେ, ଜଣେ ମହାରାଜ ଜଣଙ୍କୁ କହିଲେ, ତୁମେ ଯାଇ ଦେଖ ଆମକୁ ଜାଗାରେ ସେ ଯେଉଁ ରହିଛନ୍ତି, ସିଏ ଇସ୍କନ ନାଁରେ ପଇସା କଲେକ୍ସନ୍ କରୁଛନ୍ତି, କିନ୍ତୁ ପ୍ରକୃତରେ ସିଏ ଇସ୍କନ ନୁହଁ, ସେଇଟା ସେଣ୍ଟର ଇସ୍କନ ନୁହଁ। ଜଣେ ମହାରାଜ କହିଲେ, ଆଉ ଜଣେ କହିଲେ, ସିଏ ଗଲେ ବୁଝାଇବା ପାଇଁ, ବୁଝାଇବା ପାଇଁ ଗଲେ, ନା ନା ସେ ଇସ୍କନ ନାଁରେ କରୁଛନ୍ତି, ସେ ଇସ୍କନ ନାଁରେ କରୁନାହାନ୍ତି, ନିଜ ନାଁରେ କରୁଛନ୍ତି, ଏଇଭଳି ଭାବରେ କହିଲେ, ବୁଝିପାରିଲେ ନାହିଁ। ଏତେ ଜିନିଷ ବୁଝିବାଟା ଏତେ ସହଜ ନୁହଁ, ଗୋଟେ ଘଟଣାଟା କ'ଣ କ'ଣ ହେଉଛି ସବୁ, ଏଭଳି ଡିପ୍ଲୋମାସି ସବୁ ରହିଛି ନା, ବାହାରେ ଗୋଟେ କଥା, ଭିତରେ ଗୋଟେ କଥା। କିଏ ଯେଉଁ ବିଷ ଲଡ଼ୁ ଦେଇ ମାରିଦେଲେ, ହସ୍ତିନାପୁରବାସୀମାନେ କ'ଣ ଜାଣିଲେ ବିଷ ଲଡ଼ୁ ଦେଇଥିଲେ ବୋଲି? ହସ୍ତିନାପୁରବାସୀ ଭାବିଲେ କ'ଣ, ଭୀମ ପାଣ୍ଡ ଜଳରେ ବୁଡ଼ିଗଲେ ସେ, ଏଇସବୁ କଥା ଆସିବ। ବାହାରେ ଗୋଟେ କଥା, ଭିତରେ ଗୋଟେ କଥା, ସହଜ ନୁହଁ ପ୍ରକୃତ ତତ୍ତ୍ୱଟା ଜାଣିବା ଏତେ ନୁହଁ। ସେଥିପାଇଁ ସବୁ କମିଶନ ଫମିଶନ ବସିକି ଜାଣିବେ କ'ଣ ତତ୍ତ୍ୱ, ସେ ମଧ୍ୟ ଠିକ୍ ଭାବରେ ଜାଣିପାରନ୍ତି ନାହିଁ। ଏତେ ସବୁ ସିକ୍ରେଟଲି କାମ ଚାଲୁଛି, ଖୋଲା ଭାବରେ ସବୁ ବିରୋଧ କରାଯାଉ ନାହିଁ, କିନ୍ତୁ ଏହିଭଳି ଭାବରେ ଯେଉଁ ତତ୍ତ୍ୱ ରହିଛି ପାଣ୍ଡବମାନଙ୍କ ପ୍ରତି, କିଭଳି ଭାବରେ କୌରବମାନଙ୍କର ଈର୍ଷା ରହିଛି, ବିଶେଷ ଭାବରେ କୌରବମାନଙ୍କ କଥା ଚିନ୍ତା କରିବା ପାଇଁ ପଡ଼ିନଥିଲା। ଧୃତରାଷ୍ଟ୍ରଙ୍କୁ ଶିକ୍ଷା ଦେବା ପାଇଁ କୁହାଯାଇଛି, ପଠାଯାଇଛି, ଧୃତରାଷ୍ଟ୍ରଙ୍କୁ ଶିକ୍ଷା ଦେବେ, ତିନି ମାସ ରହିବେ, ଶିକ୍ଷା ଦେବେ, କିନ୍ତୁ ଧୃତରାଷ୍ଟ୍ର କିଛି ଶୁଣିବେ ନାହିଁ, ଗ୍ରହଣ କରିବେ ନାହିଁ। ଅକ୍ରୁର ଜଣେ କେତେ ଉନ୍ନତ ସ୍ଥିତିର ଜଣେ ଆଚାର୍ଯ୍ୟ, ସିଏ ଯେଉଁ ଭକ୍ତିର ନଅଟି ଅଙ୍ଗ ରହିଛି, ଶ୍ରବଣ କୀର୍ତ୍ତନ ବିଷ୍ଣୁ ସ୍ମରଣ ପାଦ ସମାନ ଅର୍ଚ୍ଚନ ବନ୍ଧନ, ବନ୍ଧନର ସେ ହେଉଛନ୍ତି ଆଚାର୍ଯ୍ୟ। କେତେ ଉନ୍ନତ ସ୍ଥିତିରେ ସେ ରହିଛନ୍ତି ଅକ୍ରୁର। ତେଣୁ ଅକ୍ରୁର ଯେତେବେଳେ ଆସିଲେ, ଭଗବାନଙ୍କର ଦ୍ୱାରା ନିର୍ଦ୍ଦେଶ ଦେଇକି ଆସିଲେ, ସେ ନିଜେ ମଧ୍ୟ ଆସିନାହାନ୍ତି, ଏ ଅଥରିଟି ପରମ୍ପରାରେ ଆସୁଛନ୍ତି। ଭଗବାନ କହିଲେ ତୁମେ ଯାଅ, ଯେମିତି ମହାପ୍ରଭୁ କହିଲେ, ତୁମେ ଏଇ ଯେଉଁ ଭଗବାନ କଥା ଅଛି ପ୍ରତିଷ୍ଠା ପ୍ରଚାର କର। ଆଜିର ଦିବସରେ ଇସ୍କନ ପ୍ରତିଷ୍ଠା ହୋଇଥିଲା 1966 ମସିହାରେ ନ୍ୟୁୟର୍କରେ, ପ୍ରଭୁପାଦ ମହାରାଜ ଯାଇଥିଲେ। ପ୍ରଭୁପାଦ ମହାରାଜ କ'ଣ ଥିଲା ତାଙ୍କ ପାଖରେ, କ'ଣ କିଛି ଥିଲା, ସାମର୍ଥ୍ୟ ଥିଲା, 69 ବର୍ଷ ବୟସ, ପାଖରେ ଅଛି 40 ଟଙ୍କା, ଯିବା ପାଇଁ ଜାହାଜରେ ଗଲେ ସେ ଗୋଟେ ଫ୍ରି ଟିକେଟ୍ ପ୍ରାପ୍ତ ହୋଇଥିଲେ। ସେ ଜାହାଜରେ ଯେଉଁ ଗଲେ, ତା ଭିତରେ ଦୁଇ ଥର ହାର୍ଟ ଆଟାକ୍ ହୋଇଗଲା, ସେଠି ମଧ୍ୟ କେହି କିଛି ନାହାନ୍ତି, ସେମିତି କିଛି ନିହାତି ରହିଛି, ତାଙ୍କର ରିଜର୍ଭ ହୋଇକି ସବୁ ରହିଛି, ସବୁ ପ୍ରକାର ନା କିଛି ନାହିଁ। ଭଗବାନଙ୍କର ଏଇଭଳି ଭାବରେ ଅଦ୍ଭୁତ କର୍ମ ଆସିବେ, ସବୁ ଅଦ୍ଭୁତ କାର୍ଯ୍ୟ କରିବେ, ଆମେ ଚିନ୍ତା କରିପାରିବା ନାହିଁ କେମିତି ଏଇଟା ହେଲା। ଆମର ରିଜନିଂର ବାହାରେ ଉର୍ଦ୍ଧ୍ୱରେ ସେସବୁ ଜିନିଷ ଅଧ୍ୟକ୍ଷ ଅଛି, ଆମର ଇନ୍ଦ୍ରିୟମାନଙ୍କ ଉର୍ଦ୍ଧ୍ୱରେ ସିଏ, ତାଙ୍କର କାର୍ଯ୍ୟ ମଧ୍ୟ ସେଇଭଳି ଭାବରେ। ଇସ୍କନ ଯେଉଁ ପ୍ରତିଷ୍ଠା ହେଲା ସେ ସହଜ ଜିନିଷ ନୁହଁ, ଆଜି ଆମେ ପ୍ରାପ୍ତ ହୋଇଯାଇଛି ବୋଲି ଚିନ୍ତା କରିପାରୁନାହିଁ। ପ୍ରଭୁପାଲ ମହାରାଜ ଯାଇଥିଲେ 69 ବର୍ଷ ବୟସରେ, ଗୋଟିଏ ବର୍ଷ କାଳ କିଛି ହୋଇପାରିଲା ନାହିଁ, ତା ପୂର୍ବରୁ ମଧ୍ୟ ବହୁତ ଫେଲିଓର ହୋଇଯାଇଛି ପ୍ରଭୁପାଦଙ୍କର। ଭାରତବର୍ଷରେ କୃଷ୍ଣ ଚେତନା ପ୍ରଚାର କରିବା ପାଇଁ ମହାପ୍ରଭୁ ଏଇଟା କହିଥିଲେ, ସର୍ବତ୍ର ପ୍ରଚାର ହେବେ ମୋର ନାମ। ତେଣୁ ପରମ୍ପରାରେ ସମସ୍ତେ ଚାହୁଁଛନ୍ତି ଭଗବାନଙ୍କର କଥା ପ୍ରଚାର କରିବା ପାଇଁ। ଭାରତବର୍ଷରେ ବହୁତ ଚେଷ୍ଟା କଲେ, ବିଶେଷ ଭାବରେ ଝାନ୍ସିରେ ଲିଗ୍ ଅଫ୍ ଡିଭୋଟିଜ୍ କଲେ ପ୍ରଚାର କରିବା ପାଇଁ ବହୁତ ଚେଷ୍ଟା କଲେ, କିନ୍ତୁ ହୋଇପାରିଲା ନାହିଁ। ତେଣୁ ଗଲେ ଆମେରିକାକୁ ଗଲେ, 69 ବର୍ଷ ବୟସରେ ଗଲେ, ସେଠି ମଧ୍ୟ ତାଙ୍କର କିଛି ନାହିଁ, ବହୁତ କିଛି ଥିଲା ସବୁ କିଛି ସୁବିଧା, ତା ନୁହଁ କିଛି ନାହିଁ। ତାଙ୍କର ଗୁରୁ ଭାଇମାନେ ସବୁ ପ୍ରକାର ବିରୋଧ ମଧ୍ୟ କରିଥିଲେ ଏଭଳି ଭାବରେ, କିନ୍ତୁ ଭଗବାନ ଗୁରୁଦେବଙ୍କ ଭରସା ରହିଛି। ଗୋଟିଏ ବର୍ଷ କାଳ କୌଣସି ନୋ ସକ୍ସେସ୍। 65 ମସିହା ଅଗଷ୍ଟ ମାସରେ ଗଲେ, ଅଗଷ୍ଟ 14 ନା କେତେ ଯାଇଥିଲେ ସିଏ, 1965 ମସିହାରେ 13 ନା 14 ମସିହାରେ 14 ତାରିଖରେ ଯାଇଥିଲେ ଅଗଷ୍ଟରେ, ଆଜିର ଏଇ ସେପ୍ଟେମ୍ବରରେ ପହଞ୍ଚିଲେ, ସେପ୍ଟେମ୍ବରରୁ ଆଜି ଜୁଲାଇ ହୋଇଗଲା, ପାଖାପାଖି ବର୍ଷେ କାଳ ବହୁତ ଚେଷ୍ଟା କଲେ, ବହୁତ ପ୍ରକାର ଉପଦ୍ରବ ଯେଉଁ ରହିଲେ, ବାୱାରିଂ ଷ୍ଟ୍ରିଟ୍ରେ ରହିଲେ, ସେଠି ସବୁ ହିପିମାନେ ସବୁ ରହୁଥିଲେ, ମଦ ଖାଇକି ସବୁ ବୁଲୁଥିଲେ। ଏଭଳି ଭାବରେ ପ୍ରତିକୂଳ ପରିସ୍ଥିତିରେ ପ୍ରଭୁପାଦ ମହାରାଜ ତଥାପି ଚେଷ୍ଟା କରୁଛନ୍ତି। ଗୋଟିଏ ବର୍ଷ କାଳ ଯାଇ ପଚାରି ବୁଝନ୍ତି, ଯାଇକି ଯେଉଁ ଜଳଦୂତ ଯାଇଥିଲେ ସେ କମ୍ପାନୀ ଯାଇ ପଚାରନ୍ତି, କେବେ ତୁମେ ଫେରିବ ଜଳଦୂତ? ମୁଁ ଯିବି, ପଳାଇଯିବି, ଏ କିଛି ହେଇପାରେ ନାହିଁ। ସବୁଦିନେ ଯାଆନ୍ତି, ମାନେ ଅଧିକାଂଶ ସମୟରେ ଯାଆନ୍ତି। ଏଇଭଳି ଭାବରେ ଆଜିର ଦିବସରେ ପ୍ରତିଷ୍ଠା ହେଲା ଇସ୍କନ, ଇଣ୍ଟରନ୍ୟାସନାଲ ସୋସାଇଟି ଫର୍ କ୍ରିଷ୍ଣ କନସିୟସନେସ୍। କୃଷ୍ଣ କନସିୟସନେସ୍ ଇସ୍କନରେ ଯେଉଁମାନେ ଅଛନ୍ତି, କେତେ ଜଣ ଜାଣିଛନ୍ତି କୃଷ୍ଣ କନସିୟସନେସ୍ କ'ଣ? ଖାଲି ଆମେ କହୁଛୁ ଇସ୍କନ, ଇସ୍କନ କ'ଣ କୃଷ୍ଣ କନସିୟସନେସ୍? କୃଷ୍ଣ କନସିୟସନେସ୍ ଜାଣିବା ପାଇଁ ଏତେ ସହଜ? ଆମେ ବହୁତ ଲୋୟର କନସିୟସନେସ୍ରେ ଅଛେ। ଏଇ ଲୋୟର କନସିୟସନେସ୍ରୁ କୃଷ୍ଣ କନସିୟସନେସ୍, ହାଇଏଷ୍ଟ କନସିୟସନେସ୍ ନେବା ପାଇଁ ପ୍ରଭୁପାଦ ମହାରାଜ ବ୍ୟବସ୍ଥା କରିଥିଲେ। ଭଗବାନଙ୍କର ଇଏ ରହିଛି ବ୍ୟବସ୍ଥା। ଭଗବାନ ଯେଭଳି ଭାବରେ ପାଣ୍ଡବମାନଙ୍କୁ ଭୁଲି ନାହାନ୍ତି, ସେଭଳି ଭାବରେ ବଦ୍ଧ ଜୀବାଙ୍କୁମାନଙ୍କୁ ମଧ୍ୟ ଭୁଲି ନାହାନ୍ତି, ସେଥିପାଇଁ ସବୁ ବ୍ୟବସ୍ଥା କରିଛନ୍ତି। ତେଣୁ ପାଣ୍ଡବ ଯେମିତି ପଠେଇଲେ ଉଦ୍ଧବଙ୍କୁ, ଏ ଅକ୍ରୁଙ୍କୁ ପଠେଇଲେ ଯାଅ ପାଣ୍ଡବମାନଙ୍କୁ ସେ ବୁଦ୍ଧ, ସେଇଭଳି ଭାବରେ ମହାପ୍ରଭୁ ଆସି ପଠେଇଲେ, ସମସ୍ତେ ପଠେଇଲେ ଯାଅ ମୋ କଥା ପ୍ରଚାର କର, ମୋ ବଦ୍ଧଜୀବମାନଙ୍କୁ ବିଷୟରେ ଜିଜ୍ଞାସା କର, ତାକୁ ଉଦ୍ଧାର କର। ବଦ୍ଧଜୀବମାନେ ଭଗବାନ ଭୁଲି ଭାବୁଛନ୍ତି, ଆନନ୍ଦରେ ରହିବେ। ତେଣୁ ଏଇ ଏଇ ଯେଉଁ ରହିଛି କୃଷ୍ଣ ଚେତନା ସଂଘ, ସେ କଲେ ଯେଉଁ ସଂଘରେ ଯୋଗ ଦେଲେ ଆମର ଚେତନା କୃଷ୍ଣ ଚେତନା ସ୍ତରକୁ ଯାଇପାରିବ। ଇଏ ହେଉଛି ପୂର୍ଣ୍ଣ ବିକଶିତ ଚେତନା, ପୂର୍ଣ୍ଣ ବିକଶିତ ଚେତନା ସ୍ତରକୁ ଆମେ ଯାଇପାରିବା, ସ୍କୋପ୍ ଅଛି। କିନ୍ତୁ ଯଦି ନିୟମ ପାଳନ ନ କରିବା ତାହେଲେ ସେଇ ମୌଳିଯିବା। ଆମେ କହୁଥିଲୁ ଏଇଭଳି ଭାବରେ ଗଛଲତା ସବୁ ରହିଛି, ବୀଜ ପ୍ରାପ୍ତ ହୋଇକିରି ଯିବ ଆକାଶ ଭୌତିକ ଜଗତ ଭେଦିକିରି, ଯିବ ଯାଇକିରି ଚିର ଜଗତରେ ଭଗବାନ କୃଷ୍ଣଙ୍କର ପାଦ ପଦ୍ମର ଆଶ୍ରୟ ନେବ, ସେଇଠି ପ୍ରେମ ଫଳିବ, କୃଷ୍ଣ ପ୍ରେମ, ଏ କୃଷ୍ଣ ଚେତନା ଆସିବ ସେଇଠି। କିନ୍ତୁ ତା ଭିତରେ ବହୁତ ବାଧାବିଘ୍ନ ରହିଛି, ଯେଉଁ ବିଭିନ୍ନ ପ୍ରକାର ଅପରାଧ ରହିଛି, ଇଏ ହାତୀ ମାତା ଭଳି, ମାତାଲ ହାତୀ ଭଳି ସବୁ ଛିଡ଼େଇକି ନଷ୍ଟ କରିଦେବ, ଏବଂ ନିତ୍ୟ ଜଳସେଚନ କରିବାକୁ ପଡ଼ିବ। ନିହାମାଳି ସେବେ ନିତ୍ୟ ଶ୍ରବଣ କୀର୍ତ୍ତନ ଜଳେ କରାଇ ସେଚନ, ନିତ୍ୟ ଜଳସେଚନ କେମିତି ହେବ? ଫାଷ୍ଟ ହେଉଛି ଶ୍ରବଣ, ଶ୍ରବଣ କଲେ ଗଛ ଉଠିବ, ଉପରକୁ ଉଠିବ, ଚେତନା ବଢ଼ିବ, ଚେତନା ବଢ଼ି ଯାଇ କୃଷ୍ଣ ଚେତନା ସ୍ତରରେ ରହିବ। ଆମେ ଯଦି ଶ୍ରବଣ କରିବାନି ଆଉ କେଉଁଠୁ ଗଛ ବୃଦ୍ଧି ହେବ? କେଉଁଠୁ ଯେଉଁଠି ଥିଲା ସେଠିକି ସେତିକି ରହିବନି, ମୃତ୍ୟୁ ମୌଳିଯିବ, ନଷ୍ଟ ହୋଇଯିବ। ଏଭଳି ଭାବରେ ବହୁତ କଥା ରହିଛି। ତେଣୁ ଆମ ପାଇଁ ମଧ୍ୟ ଭଗବାନଙ୍କର ବ୍ୟବସ୍ଥା କରିଛନ୍ତି, ସବୁ ପଠେଇ ବ୍ୟବସ୍ଥା କରିଛନ୍ତି। ପାଣ୍ଡବମାନଙ୍କୁ ଯେମିତି ଉଦ୍ଧାର କରିବା ପାଇଁ ଅକ୍ରୁଙ୍କୁ ପଠାଉଛନ୍ତି, ଅକ୍ରୁ ଯିବେ, ସବୁ କଥା ସବୁ ହେବ, ଆମେ ଶୁଣିବା। ଆମ ପାଇଁ ମଧ୍ୟ ଆଜିର ଦିବସରେ ଯେଉଁ ପ୍ରଭୁପାଦ ମହାରାଜ କଲେ ଭଗବାନଙ୍କ ମାଧ୍ୟମରେ, ପ୍ରଭୁପାଦ ମଧ୍ୟ ଆସିକରି ଆମର ସବୁ ଜିଜ୍ଞାସାକୁ ସେ ଆମକୁ ସବୁ ଆମର ଚେତନାକୁ ବଢ଼ାଇବା ପାଇଁ, କୃଷ୍ଣ ଚେତନା ସ୍ତରକୁ ନେବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି କୃଷ୍ଣ ଚେତନା ସଂଘ। ଆମେ ଚାହିଁଲେ ଆମ ଚେତନାକୁ ଏଇ କୃଷ୍ଣ ଚେତନା ସ୍ତରକୁ ନେଇପାରିବା। କିନ୍ତୁ ଯଦି ଆମେ
प्रभुपाद महाराज जो नियम ग्रहण करसंदी से नियम को जदि ग्रहण न करिबा आमे जदि से कथा कहिले आमे हे दोषी आमे हे शत्रु कौन पे तमे इस कथा कहछ एउटा काई कहछ इस कथा एउटा सु कहिबनी ए सब हम खराब लागुची आमे श्रेयटा कोटा हम जाना प्रिय दिस से कुआ हमको श्रेय दिस से कुआ ना इ कहला ना श्रेय श्रेय चिकित्सा श्रेय कर प्रिय चिकित्सा नो ତାଙ୍କୁ କ'ଣ ପୂଜାପୂଜି କଲେ ତାଙ୍କୁ ପୂଜା ମାନେ ତାଙ୍କୁ କ'ଣ ଖୁସାମତ କରିକି ଇଏ କରିକି ତାଙ୍କୁ ପ୍ରିୟ କରିଦେଲେ ଯେ ତାଙ୍କର ମଙ୍ଗଳ ହେବନି କି ଆମର ମଙ୍ଗଳ ହେବ ନାହିଁ ଆମର ମଙ୍ଗଳ ହେବ ଶ୍ରେୟ ତାଙ୍କର କେମିତି ଶ୍ରେୟ ଉଦ୍ଦେଶ୍ୟ ହେବ ସାଧନ ହେବ ଏଇ କଥାଟା ହେଇନି ଭଗବାନ ଯେଉଁ କଥା କହିଛନ୍ତି ପ୍ରଭୁପାଦ ମହାରାଜ ଯେଉଁ କହିଛନ୍ତି ନିୟମ ସବୁ କରାଯାଇଛି ଏଦ୍ୱାରା ଆମର ଶ୍ରେୟ ହେବ ଏଇଟା ଆମେ ଶୁଣିଲେ ଆମେ ଶ୍ରେୟ ହେବ ଆମେ ତାଙ୍କୁ କେମିତି ତାଙ୍କୁ ଫୁସୁଳା ଫୁସୁଳି କରିକି ତାଙ୍କୁ ଖାଲି ଗୁଣଗାନ କରିଦେଲେ ତାଙ୍କର ତାଙ୍କର ଶ୍ରେୟ ହେଇପାରିବ ନାହିଁ ଏଠି ପ୍ରଭୁ ଭଗବାନ କହୁଛନ୍ତି ଶ୍ରେୟ ଚିକିତ୍ସା ତାଙ୍କର କେମିତି ଶ୍ରେୟ ହେବ ତେଣୁ ନିୟମ ଯେଉଁ ରହିଛି ପ୍ରଭୁପାଦ ମହାରାଜ କରିଛନ୍ତି ଆମର ଶ୍ରେୟ ପାଇଁ କରିଛନ୍ତି ଆମର ପ୍ରିୟ ପାଇଁ ନାହିଁ ତୁମେ ଏଇଟା କର ତୁମ ମନ ଇଚ୍ଛା ଯାହା ହେଉଛି ସେଇଟା କର ତୁମେ କୃଷ୍ଣ ଚେତନା ପାଇଯିବ ଆମର ଶ୍ରେୟ ପାଇବା ପାଇଁ ଏଇଭଳି ଭାବରେ କଷ୍ଟ ସ୍ୱୀକାର କରିବାକୁ ପଡ଼ିବ ପ୍ରଭୁପାଦ ମହାରାଜ କହିଛନ୍ତି ବହୁତ କିଛି କଷ୍ଟ କରିବା ପାଇଁ ପଡ଼ିବ ନାହିଁ ଭଗବାନ କଥା ଶୁଣିବାର ବହୁତ କିଛି କଷ୍ଟ ନୁହଁ ଆନନ୍ଦଦାୟକ କଥା କଥା ବି ଶୁଣିବା ପାଇଁ କୁହାଯାଏ ପାଳନ କରିବ ପିବତମ ଭାଗବତମ ଭାଗବତମ ଯେତେବେଳେ କୁହାଗଲା ସେ କହୁନାହାନ୍ତି ଶୁଣତମ ଭାଗବତମ ସେ କହୁଛି ପିବତମ ଏ ଭାଗବତ ଶୁଣ ପାଳନ କର ଇଏ ଏଭଳି ରସ ରସମାଳ ରସର ଆଳ ଇଏ ଆମକୁ ଭଲ ଲାଗୁନି କାହିଁକି ନା ଆମର ସବୁ ପ୍ରକାର ରହିଛି କ'ଣ ଯେଉଁ ରହିଛି ଅନର୍ଥ ରହିଛି ଅନର୍ଥ ଥିବାରୁ ଆମକୁ ଏଇଟା ଭଲ ଲାଗୁନାହିଁ ଆମକୁ ଲାଗୁଛି ପିତା ଲାଗୁଛି ଯେମିତି ଆମର କଥା କୁହାଯାଇଛି କାମଳ ରୋଗ ଜଣ୍ଡିସ ରୋଗ ଯାହାର ଅଛି ତାକୁ ମିଠାଟା ଭଲ ଲାଗିବ ନାହିଁ ପିତା ଲାଗିବ କିନ୍ତୁ ସେଇ ମିଠାକୁ ଯଦି ସେ ପାଳନ କରି ଚାଲିବ ତାହେଲେ ସେଇଟା ତାଙ୍କୁ ଆନନ୍ଦ ଲାଗିବ ମିଠା ଆସ୍ୱାଦନ କରିବେ ଆଉ ସେତେବେଳେ ସେ ଶୁଣିବେନି କଥା ସେତେବେଳେ ପାଳନ କରିବେ ଇବନ୍ତମ ଭାଗବତମ ରସମାଳେ ମୁହୁର ରସିକା ଭାବୁକା ଏହି ଷ୍ଟେଜ୍ର ଶୁଣିବାରେ ମଧ୍ୟ ବିଭିନ୍ନ ପ୍ରକାର ଷ୍ଟେଜ୍ ରହିଛି ତେଣୁ ଶ୍ରେୟ ଯେଉଁମାନେ ଉନ୍ନତ ସ୍ଥିତିରେ ଅଛନ୍ତି ଯେଉଁମାନେ କ'ଣ ଅଭିଭାବକ ଯେଉଁମାନେ ଗୁରୁ ସେମାନେ ଚାହିଁବେ ତାଙ୍କର ଶିଷ୍ୟର କେମିତି ଶ୍ରେୟ ସାଧନ ହେଉ ସେଥିପାଇଁ ସେ ବ୍ୟବସ୍ଥା କରିଛନ୍ତି ତାଙ୍କ ପ୍ରିୟ ସାଧନ ହେବା ପାଇଁ ସେ ବ୍ୟବସ୍ଥା କରିନାହାନ୍ତି ଶ୍ରେୟ ସାଧନ ହେବ ଆମେ ଯେତେବେଳେ ଶ୍ରେୟ କଥା କହିବା ଏମିତି କହିବା ଏଇଟାକୁ ଭଲ ଲାଗିବ ନାହିଁ ଯେଉଁମାନେ ଚାହୁଁଛନ୍ତି ପ୍ରିୟ ପାଇବା ପାଇଁ ସେମାନଙ୍କୁ ଭଲ ଲାଗିବ ନାହିଁ ଏଇଟା ଶୁଣିବା ପାଇଁ କଥା ଏଇଟା ଶୁଣିଲେ କିନ୍ତୁ ଏଇଟା ମଙ୍ଗଳ ହେବ ଆମର ଏଠି ପ୍ରଭୁପାଦ ମହାରାଜ କହିଛନ୍ତି ଯାହା ଶାସ୍ତ୍ର କୁହାଯାଇଛି ସାଧୁ କୁହାଯାଇଛି ଆମେ ସେଇଟା ହିଁ କହିବା ଆମେ ସେଇଟା ବଦଳେଇକିରି କହିବା ନାହିଁ ଅନ୍ୟମାନଙ୍କୁ ଖୁସି କରିବା ପାଇଁ ସେ ଖୁସି ହେବ ମୋ କାଳେ ଖରାପ ଭାବିବ ମୁଁ ତାକୁ ଅଲଗା କରି କହିବି ନା ଭାଗବତ ନିରପେକ୍ଷ ଶାସ୍ତ୍ର ଏଥିରେ କୌଣସି ଅପେକ୍ଷା ନାହିଁ ଇଏ ମୋତେ ଭଲ ପାଇବ ମୁଁ ଏଇଟା ନ କହିଲେ ସେ ଭଲ ପାଇବ ନାହିଁ ମୁଁ ଏଇଟା କହିବି ନାହିଁ ନା ଭାଗବତମ ଇଏ ଆମର ପ୍ରକୃତ କଲ୍ୟାଣ ଶ୍ରେୟ କେମିତି ହେବ ଆମେ ଜାଣିନ କେଉଁଥିରେ ଶ୍ରେୟ ହେବ ଆଉ କ'ଣ ଆମେ ଶ୍ରେୟ ହେବ ଶ୍ରେୟ ଚିକିତ୍ସା ଶ୍ରେୟ କରିବା ପାଇଁ ଯାଇଛନ୍ତି ଅକୃଣଙ୍କର ଶ୍ରେୟ ହେବ ପାଣ୍ଡବମାନଙ୍କର ଶ୍ରେୟ ହେବ ସମସ୍ତଙ୍କ ଶ୍ରେୟ ହେବ ସମସ୍ତେ ଉଦ୍ଧାର ହେବେ ସ୍ୱସ୍ଥସ୍ତ ବିଶ୍ୱସ ଫଳ ପ୍ରସିଦ୍ଧତା ଧାୟନ୍ତୁ ଭୂତାନି ଶିବ ମୃତ ଦିଅ ମନସ ଭଦ୍ରଂ ଭଦତା ଦୁଃଖ ଯେ ଆବଶ୍ୟକତା ନୁହଁ ମତି ଅପ୍ରିୟ ହେଇଛୁ କି କ'ଣ ସ୍ୱସ୍ଥସ୍ତ ବିଶ୍ୱସ ସମସ୍ତ ବିଶ୍ୱର ମଙ୍ଗଳ ହେବ ଭଗବାନ ଜଗଦ୍ଗୁରୁ ସମସ୍ତଙ୍କ ଶ୍ରେୟ କରିବା ପାଇଁ ବ୍ୟବସ୍ଥା କରିଛନ୍ତି ଆମେ ଯଦି ସେଇଟା ନ ଶୁଣିବା ଆମର କେଉଁଠି ଶ୍ରେୟ ହେବ ଶ୍ରେୟ ଚିକିତ୍ସା ସ୍ୱସ୍ଥସ୍ତ ବିଶ୍ୱସ ସମସ୍ତ ବିଶ୍ୱର କେମିତି ମଙ୍ଗଳ ହେବ ସେଥିପାଇଁ ବ୍ୟବସ୍ଥା କରାଯାଇଛି ଶାସ୍ତ୍ରରେ କୁହାଯାଇଛି ଆମର ସମସ୍ତଙ୍କ ଶ୍ରେୟ ହେବ ସ୍ୱସ୍ଥ ଚିକିତ୍ସା ଖଳ ପ୍ରସିଦ୍ଧ ତା ଯଦି ଜଣେ କହିବେ ପ୍ରହ୍ଲାଦ ମହାରାଜ ପ୍ରାର୍ଥନା କରୁଛନ୍ତି ସମସ୍ତଙ୍କ ପାଇଁ ଶ୍ରେୟ କରିବା ପାଇଁ ନୃସିଂହଦେବ ପ୍ରାର୍ଥନା କରୁଛନ୍ତି ସମସ୍ତଙ୍କର ମଙ୍ଗଳ ହେଉ ସ୍ୱସ୍ଥ ବିଶ୍ୱାସ ଖଳ ପ୍ରସିଦ୍ଧତା ଯେଉଁମାନେ ଖଳ ବ୍ୟକ୍ତି ଅଛନ୍ତି ସେମାନେ ଯଦି ତାଙ୍କର ଯଦି ଉନ୍ନତି ହେବ ତାହେଲେ ସେ ବହୁତ ଅମଙ୍ଗଳ କରିବେ ଲୋକମାନଙ୍କର ନା ସିଏ ପ୍ରସିଦ୍ଧତା ସେମାନେ ମଧ୍ୟ ସେମାନେ ଶାନ୍ତ ହୋଇଯାଆନ୍ତୁ ଖଳ ପ୍ରସିଦ୍ଧତା ଧାୟନ୍ତୁ ଭୂତାନି ଜୀବମାନେ ଅନ୍ୟମାନଙ୍କର କେମିତି ମଙ୍ଗଳ ହେବ ସେଟା ଚିନ୍ତା କରନ୍ତୁ ଧାୟନ୍ତୁ ଭୂତାନି ଶିବଂ ମିତ ଦିଅ ତାଙ୍କର ମଙ୍ଗଳ ପାଇଁ ସେମାନେ ନିଜ ନିଜର ଅନ୍ୟ ଜଣଙ୍କର ସେ ମଙ୍ଗଳ ପାଇଁ ଚେଷ୍ଟା କରନ୍ତୁ ଧାୟନ୍ତୁ ଭୂତାନି ଶିବଂ ମିତ ଦିଅ ମନସ୍ ଭଦ୍ରଂ ଭଦ୍ରତା ଦୁଃଖ ଯେ ମନ ତାଙ୍କର ଭଦ୍ର ହେଇଯାଉ ଅଭଦ୍ର ଯେଉଁ ମନ ରହିଛି ସେଇଟା ଭଦ୍ର ହେଇଯାଉ କେମିତି ହେବ ନା ଭଗବାନଙ୍କର ଅଧ୍ୟକ୍ଷ ଭଜନ କରିବା ମାଧ୍ୟମରେ ମନସ୍ ଭଦ୍ରଂ ଭଦ୍ରତା ଦୁଃଖ ଯେ ଆବେଶତାଙ୍କ ମଚି ରଖି ହୋଇଛି କି ସମସ୍ତଙ୍କ ମନ ଭଗବାନ ପାଖରେ ଆସିବ ନାହିଁ, କିନ୍ତୁ ଅହୈତିକ ଭାବରେ ଆସୁ ଏଇ ପ୍ରାର୍ଥନା କରିଛନ୍ତି ଆଶୀର୍ବାଦ ଆଶୀର୍ବାଦ ଏଇ କଥା ଶୁଣିବା ମଧ୍ୟରେ ଏଇସବୁ ଆଶୀର୍ବାଦ ଆସୁଛି, ଏଇଟା ଆମର ଶ୍ରେୟ ହେବ। ତେଣୁ ଏଇଭଳି ଭାବରେ ଏଇସବୁ କଥା ପଠାଇବେ ଅକ୍ରୂରଙ୍କୁ, ଅକ୍ରୂର ଯିବେ ଆହୁରି ତିନୋଟି ଶ୍ଳୋକରେ କହିବେ କ'ଣ ତାଙ୍କର କେମିତି ଶ୍ରେୟ ଚିକିତ୍ସା ହେବ ସେଇଟା କରିବା ପାଇଁ ସେ ଯିବେ ପଠାଇବେ ଭଗବାନ କହିବେ ଏହା ଏହା କରିବ। ତେଣୁ ଅକ୍ରୂର ଯିବେ ତିନି ମାସ କାଳ ସେଠି ରହିବେ, ହସ୍ତିନାପୁରକୁ ଯିବେ, ମଥୁରାରୁ ହସ୍ତିନାପୁର ଯିବେ, ସେଠି ଯାଇକରି ସବୁ ଦେଖିବେ ସବୁ ଶୁଣିକରି ଆସିକରି ପୁଣି ଭଗବାନଙ୍କୁ ସବୁ ଖବର ରିପୋର୍ଟ ଦେବେ। ରିପୋର୍ଟର ଯାଇଛନ୍ତି ସିଏ ପ୍ରେସ୍ ରିପୋର୍ଟର, ପ୍ରେସ୍ ରିପୋର୍ଟର ଯାଇକି ନୁହଁ, ଇଏ ହେଉଛନ୍ତି ତା କ'ଣ ପର୍ଯ୍ୟବେକ୍ଷଣ କରିବେ ଦେଖିବେ କ'ଣ ଜିନିଷ ଘଟଣା, ଏତେ ସହଜରେ ବୁଝା ଯାଇପାରିବ ନାହିଁ, ବହୁତ ଭିତରକୁ ପ୍ରବେଶ କରି ବୁଝିବାକୁ ପଡ଼ିବ, ବହୁତ ଲୁଚାଛପା କାରବାର ଚାଲିଛି ସବୁ ଚାଲିଛି, ସେଇଟାକୁ ସେ ଅନୁଧ୍ୟାନ କରି ବୁଝିବେ। ଇଏ ସାଧାରଣ ବ୍ୟକ୍ତି ନୁହନ୍ତି, ଇଏ ଜଣେ ବହୁତ ମହାମନ୍ତ୍ରୀ ଥିଲେ, କଂସର ମନ୍ତ୍ରୀ ଥିଲେ, ଭଗବାନ ମଧ୍ୟ ମନ୍ତ୍ରୀ ଅଛନ୍ତି, ଏଭଳି ଭାବରେ ମନ୍ତ୍ରୀ ସେ ମନ୍ତ୍ରଣା ଦେବେ, ତେଣୁ ସେ ସବୁ ବୁଝିକରି ଆସିକରି ଖବର ଦେବେ ଭଗବାନ ପାଖକୁ ରିପୋର୍ଟ ଦେବେ। ଏଇଭଳି ଭାବରେ ସବୁ କାର୍ଯ୍ୟ ଚାଲିଛି, 49,000 ସବୁ ବର୍ଣ୍ଣନା କରାଯିବ, ଅକ୍ରୂର ଯେଉଁ ଯିବେ ଏହା ସବୁ କରିବେ ସବୁ ବର୍ଣ୍ଣନା କରାଯିବ। ଆମର କଥା ହଁ ଆଚାର୍ଯ୍ୟମାନେ ଟୀକାରେ କ'ଣ କହିଛନ୍ତି ବିଷୟରେ, ଏଠି କୁହାଯାଉଛି ହରିଶୁରୀ କହୁଛନ୍ତି ବିଶ୍ୱାତ୍ମନ ମମ ପ୍ରାଣ ପାଣ୍ଡବା ହି ବହିଶ୍ଚରାହା। ଭଗବାନ ବିଶ୍ୱାତ୍ମନ ସମସ୍ତ ବିଶ୍ୱର ସେ ହେଉଛନ୍ତି ଆତ୍ମା, ବିଶ୍ୱାତ୍ମା ଭଗବାନ ଥିବାରୁ ଏ ବିଶ୍ୱ ରହିଛି ତିଷ୍ଠିକି ରହିଛି, ଭଗବାନ ଚାଲିଗଲେ ବିଶ୍ୱ ନଷ୍ଟ ହୋଇଯିବ। ବିଶ୍ୱାତ୍ମନ ମମ ପ୍ରାଣ ଭଗବାନ କହୁଛନ୍ତି ମୋର ପ୍ରାଣ ହେଉଛନ୍ତି ପାଣ୍ଡବା ହି ବହିଶ୍ଚରା, ପାଣ୍ଡବମାନେ ହେଉଛନ୍ତି ମୋର ପ୍ରାଣ, ସେମାନେ ବାହାରେ ରହିଛନ୍ତି ବହିଶ୍ଚରା। ତତ୍ରକ୍ଷଣେ ବିଶ୍ୱ ରକ୍ଷା ସିଦ୍ଧେତି, ଯଦି ପାଣ୍ଡବମାନଙ୍କୁ ରକ୍ଷା କରାଯିବ ତାହେଲେ ବିଶ୍ୱର ରକ୍ଷା ହୋଇଯିବ, ସେ ରାଜା ହେଲେ ସମଗ୍ର ବିଶ୍ୱକୁ ପ୍ରଜା ପାଳନ କରିବେ, ଠିକ୍ ଭାବରେ ବିଶ୍ୱ ଚାଲିବ। ରାଜା ଯଦି ଠିକ୍ ହେବେ ତାହେଲେ ପ୍ରଜାମାନେ ସବୁ ଠିକ୍ ହୋଇଯିବେ, ରାଜା ଯଦି ଅବିବେକି ରାଜା ହେବେ ପ୍ରଜାମାନେ କ'ଣ କରିବେ। ତେଣୁ ରାଜା ତତ୍ରକ୍ଷଣେ ବିଶ୍ୱ ରକ୍ଷା, ଏ ପାଣ୍ଡବମାନଙ୍କୁ ରକ୍ଷା କରାଗଲେ ଏଇଟା ବିଶ୍ୱର ରକ୍ଷା କରାଯିବ, ବିଶ୍ୱ ରକ୍ଷେ ସିଦ୍ଧେତି ଅଧା ଅଧା ଯଦିଓ ଉଦ୍ୟମ, ଭଗବାନଙ୍କୁ ଉଦ୍ୟମ ଆରମ୍ଭ ହେଲା ପାଣ୍ଡବମାନଙ୍କ ଠାରୁ ଏଇ ଛୋଟ ପିଲାଦିନୁ। ଭଗବାନ ପାଣ୍ଡବମାନେ 10-11 ବର୍ଷ ଥିଲେ ସେହି ସମୟରେ, 12 ବର୍ଷର ସେହି ସମୟରେ ପାଖାପାଖି 13 ବର୍ଷ ହୋଇଗଲାଣି, ଆଙ୍କୁ 12 ବର୍ଷ ହୋଇଗଲାଣି, 14 ବର୍ଷ ଉପରେ ହୋଇଗଲାଣି ଯୁଧିଷ୍ଠିର ମହାରାଜକୁ, ବର୍ତ୍ତମାନ ସେ ରାଜା ହେବା ପାଇଁ ଯୋଗ୍ୟ ମଧ୍ୟ ହୋଇଗଲେଣି, କିନ୍ତୁ ତାଙ୍କୁ ରାଜା କରେଇ ଦେବେ ନାହିଁ ପାଣ୍ଡବ ଏ କୌରବମାନେ, ଏସବୁ କଥା ଚାଲିବ। ତେଣୁ ଏଇଭଳି ଭାବରେ ଆମର କଥାକୁ ଏଠି ବିଶ୍ରାମ ଦେବା ସମୟ ହୋଇଗଲା। ଜୟ ଶ୍ରୀମଦ୍ ଭାଗବତଂ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ୟ ଗୌରଭକ୍ତ କି ନିତାୟ ଗୋ ପ୍ରମାନନ୍ଦେ।